लाइट शूज उठा दिया
रंधस्या ज्ञानंजन शलाकया चक्षुरुन्मीलितं येनं तस्मै श्री गुरवे नमः श्री चैतन्य मनोभीष्टं स्थापितं येन भूतले स्वयं रूपं गदा मह्यं ददाति सुपदान्तिकं नमो विष्णुपादाय कृष्णपृष्ठाय भूतले श्रीमते जयपताका स्वामिन्निति नामिने मम आचार्य पादाय निताय कृपा प्रदायिने गौरकथा धामदाय नगर ग्राम तारिणे नमो विष्णुपादाय कृष्णपृष्ठाय भूतले श्रीमते भक्ति वेदांत स्वामिन्निति नामिने नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पश्चात्य दिशतारिणे पंचाकल्पतरु व्यस्या कृपा सिंधु व्यैव च पतितानं पावनेभ्यो वैष्णवेभ्यो नमो नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद हरे कृष्ण 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 हरे 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 राम 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 हरे शुभ सन्धार आपण मान अंतराष्ट्रीय कृष्ण महानामत संघ इस्कन भद्रक पक्ष हार्दिक अभिनंदन और शुभेच्छा। आज हूँ परम पवित्र दीपावली उत्सव। ये दीपावली उत्सव समस्त मन अच्छे दीपावली कहीं पालन होना अच्छे ना दीपावली कहीं हुए एत बाण फुटा होत आड़े दीप लगाई कौन पाई कारण कौन हाँ राम भगवान रामचंद्र जी जशोदा को ना अयोध्या को फेरी सही आनंद रे किंतु जगत लोक बाण फुटुची कुब्दाजी दीपावली दीपावली रो महत्व तो जान नथिबे भगवान को सुस्वागत जना होची। आज भगवान फेरी आसी जंदी आज 14 वर्ष परे जेथिले अयोध्या रो माने समस्त जीवन रो जीवन सारा अयोध्यावासी जहाँ को प्रतीक्षा करके रही थे तो सही अयोध्यावासी पुणी आनंद आज फेरे आनी भगवान रामचंद्र से आनंद रे सारा अयोध्या आज पूरा आलोकमय पूरा आलोकित हो समस्ते आनंद उल्लास आज बीतौं किंतु राम शब्द नाही अच्छे कि कौटे राम नाम नहीं जय श्री राम ए शब्द नहीं किंतु आज अच्छे कि नहीं लोक उद्देश्य भूली जाइए कहाँ पाई को उत्सव पालन हुए से कथा जीवन मन ना जमी हो यहाँ हूँ आम परंपरार दुख भविष्य दिन आसो लोक उत्सव हो निज प्रीति पालन हो सुख निजे सुख भोग करते कहाँ कर जाना नियो तो जाए भगवान रामचंद्र कर आज विजय उत्सव रे दीपावली महोत्सव रे तो आम समस्त एकत्र दुई दिन दामोदर लीला सम्यक सम्यक भाव जा मात्र घंटे लेखे कौन दामोदर कथा हम तथा तो चुंबक चुंबक आम कथी आम जानी काल पर्यत जे भगवान श्रीकृष्ण बंधनग्रस्त होती तो वास्तविक जहाँ भाग्य रे बंधन नाही पुणी सी आज बंधा से भगवान कृष्ण को माँ जशोदा प्रेम रजुरे बंधन कर आज से दुईटा जिनस काली जे सब वाले जो बंधन करुले माँ जशोदा तो सब गोपी मैंने सहायता कर तो सही जो चेष्टा माँ जशोदा बारंबार बारंबार बांधी चल बांधी 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 जत निज घर सब दौड़ी सरी जाए तो भगवान श्रीकृष्ण जिते चित्कार कर हे रोहिणी माँ हे दाऊ भाइया बलराम को डाक माँ रोहिणी माँ को डाक मत रक्षा कर माँ बांधि दूची तो मैंने जेहेतु कई आसी ना तो कृष्ण को आर्त चित्कार शुणी समस्त ब्रजवासी मान गोपांगना मान सब दौड़ी आस दौड़ी आस जगार आमरे महाराज मान भी कहती ब्रजरे समस्ते नथिले कहीं ब्रजरे तो ठीक काली गोवर्धन पूजा ना गोवर्धन पूजा ता पूर्व होता है गोवर्धन पूजा पाई भी बहुत समस्त ब्रजवासी मैंने पूर्व जाकि प्रस्तुत करथुले तो तथापि जो ब्रजवासी मैंने आस गोपांगना मैंने आस कृष्ण को साहय कर दामबंधन लीला समस्त निज निज घर दौड़ी आने की जगे जिते बांधिले भी भगवान बंधा दौना आेतु बंधा दौना प्राय शहे हाथ दौड़ी जोड़ा सरला शहे हाथ दौड़ी जाऊँ कड़े शहे हाथ दौड़ी मान के छोट उदर तो बढ़ू नहीं कृष्ण को पेटा कौन बढ़ुची कि पेट बढ़ू नहीं दौड़ी बढ़ुच किंतु बंधा ही हो माँ भाव निश्चित ये बदमाश कर क्या पिला हलचल हुए एने से कौज बोधे से हुए तो दौड़ीटा पाऊनी किंतु शहे हाथ दौड़ी पर भी पाऊनी चिंता करूँ तो सही तो वास्तविक माँ जशोदा प्रबल चेष्टा ए माँ कर प्रबल चेष्टा रे कृष्ण आज बंधा कुआ जाए जे ये आगुरु बहुत घटना घटी आगुरु थले भगवान श्रीकृष्ण कौन कर तो एटा ता नित्य वृत्ति जे कहा ना कह घर चोरी करी खाइबा कहीं चोरी करी खाते ना समस्त को आनंद दवा जेहेतु तो भगवान श्रीकृष्ण से दिन ना पूर्वर गोटे दिन कौन कर जड़े गोपी घरे तो देखिले गोपी ना जमुना को स्नान करने जा गोपी घरे पशुं पशी कौन कर लौणी चोरी करते आसी कौन कर ना कृष्ण को धरी नहीं जिते धरी नहीं तो चिंता कर माँ को तो बहुत थर जा नालीस कराई माँ तो शुणुना तो से दिन कौन कर निजे आज कौन कर कृष्ण को चिंता कर धरिकी नहीं जी घर को आज जी घर को धरिकी नहीं जी तो माँ को प्रमाण देवी सेठ कृष्ण को धरिकी टाणी घोषारिकी जा घर कोई कि नंदाला को जाते जशोदा माँ को लेकिन जाते 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 तो अधा रास्त केत कौन है ना निजे कृष्ण से जो गोपी ताकि टाण टाण नहीं जाने माँ बाप को नालीस जनवाई आज प्रमाण हाथ में धरिकी नहीं देखा माँ तो कहले विश्वास करनी ना हाथ में धरिकी जो नहीं जाऊँगी तो सेठ कौन कर से पुओ रूप हो जाए जो गोपी नहीं जाऊले से गोपी निज पुओर रूपटा हो जाए ये तो लेकिन या लक्ष्य को नहीं पूरा टाणी घोषार नहीं तो माँ को देखिए तो कैसे बदमाश तोर आते पहुंचे नंदा माँ जशोदा जशोदा राणी आस देख तुमको तो कहले तुम मान ना ना आज देख आस मुझे तो पुह को लेकिन आई चोरी कर घर ताको धरिकी नहींक आस एक कहते तो से माँ जशोदा आश्चर्य माँ जशोदा आसिक देखती देख कौ अरे तो पु तू देख से मो पु तो मो घर छिड़ा है लौणी कहते बस आनंद ये भी देखुं कृष्ण बस की बहुत सुंदर माँ माखन दे बस माखन कहते घर माँ जशोदा निकट तो आश्चर्य माँ जशोदा कहते तू देख क्या धरीच माँ जशोदा ये भाव पार नहीं क्या धरिकी बोली देख ला बेलू अनैला कौन ना निज पु निज पु को सी नहीं जा तो बावली आश्चर्य रे ठीक ना भूल मो पुटा को लेकिन आसिक କହୁଛି ନା ତାଙ୍କ ପୁଅ ବୋଲି ମା ଯଶୋଦା କହୁଛନ୍ତି ତମର ସବୁବେଳେ ମୋ ପୁଅ ନାଁରେ ନାଲିଶ ଦେଇ ଦେଇ ଆଉ ସବୁବେଳେ କୃଷ୍ଣଙ୍କୁ ତମକୁ କୃଷ୍ଣ କଥା ବହୁତ ମନେ ପଡୁଛି ବୋଧେ, ସେ ଯାହାକୁ ଦେଖିଲେ ତମକୁ କୃଷ୍ଣ ଦେଖାଯାଉଛି, ସବୁ ଦୋଷ ନା କଣ କୁହନ୍ତି ନା ଓଡ଼ି ବେଙ୍ଗଲୀ ଗୋଟେ ଯତ ଦୋଷ ନନ୍ଦ ଘୋଷ, ଯେତେ ଦୋଷ ଜଗତରେ ନନ୍ଦ ପୁଅ ହିଁ ସବୁ କରିଛି, ସବୁ ଦୋଷ ତାର। तो से कौन कर आश्चर्य घटना मुझे निजे हाथ धरिकी आमती केमती है तो पी बहुत दुखरे तो आजे दुख मान निजे चोरी धरा पड़गले पी कले निज पु भाविक कौन उठे जहाँ मन दुख थी कांधे बसई कौन कले पुह को कांधे बसई घर को फेर କିଛି ବାଟ ଆସିଲା ପରେ କୃଷ୍ଣ କହୁଛନ୍ତି ନା ମୁଣ୍ଡରେ ବାଜା ବଜାଉଛନ୍ତି, ମୁଣ୍ଡରେ ବାଜା ବଜେଇ କହୁଛନ୍ତି କଣ ହେଲା ଦେଖିଲ ତ ମା, ହଁ ତୁ ଦେଖିଲା ବେଳକୁ କିଏ ନା ଦେଖୁନ ଅନିଲା ବେଳକୁ ଦେଖିଲା ବେଳକୁ କୃଷ୍ଣ, ସିଏ ତ କାନ୍ଦୁରୁ ଓହ୍ଲେଇକି ତଳେ ଛିଡ଼ା କରିଦେଲେ ଛିଡ଼ା କରିଦେଲେ କୃଷ୍ଣ ଦୌଡ଼ିକି ଟିକେ ପଳେଇଲେ, କହିଲେ ଆଉ କେବେ ଚେଷ୍ଟା କର ନା ମୋତେ ଧରତେ, ମୋତେ ପୁଣି କେତେବେଳେ ଯଦି ଚେଷ୍ଟା କରିବ ଧରତେ ଆଜି ପୁଅ ହେଇଗଲି ସେଦିନ କିନ୍ତୁ ସ୍ୱାମୀ ହେଇଯିବି। ତ ଏଇ ହେଉଛି ଭଗବାନଙ୍କର ଲୀଳା, କେତେବେଳେ ସେଇଥିପାଇଁ ତାଙ୍କ ସହିତ ଲୀଳା ତାଙ୍କ ଲୀଳା ବୁଝିବା ବହୁତ କଠିନ। ଏଭଳି ବହୁତ ଥର ଘଟେ, ଆଉ ଥରେ ଜଣେ ଗୋପୀ ସିଏ ସେମିତି ଘରେ ନଥିଲେ କୃଷ୍ଣ ଯାଇକି ଚୋରି କରୁଛନ୍ତି, ସିଏ ଆସି ଚିନ୍ତା କଲେ ଯେ ଏଇଭଳିଆ ତ ଶୁଣିଛି ଆର ଗୋପୀ ତ ଥରେ ନେଇକି ଯାଇଥିଲା ସେ ରାସ୍ତାରେ ଇଏ ହେଇଗଲେ, ଆଜି ମୁଁ କୁଆଡ଼େ ନବା ନବି ନାହିଁ, ପୁରା ଏଇଠି ବାନ୍ଧିକି ଏଇଠି ରଖିମି, ଘରେ ବାନ୍ଧିକି ରଖିଦେମି ଆଉ କ'ଣ, ସିଏ ରାସ୍ତାରୁ ସିନା ଖସିକି ତା ପୁଅ ହାତ ଧରେଇ ଦେଉଛି, ଭାବିଲେ ଯେ ରାସ୍ତାରେ କୋଉଠି ଇଏ କ'ଣ କରିଛି ନା ନିଜେ ଖସି ଯାଇକି ମୋ ପୁଅ କୋଉଠି ଯାଉଥିଲା ତାକୁ ଆଣିକି ହାତରେ ଧରେଇ ଦେଇକି ନିଜେ ଖସିଯାଇଛି, ଏଇଟା ସେ ଭାବିଲେ। ତ ଇଏ ଆଜି ଭାବିଲେ ନା ଆଜି କୁଆଡ଼େ ନବାର ନାହିଁ, କେବଳ ନିଜେ କ'ଣ କରିବି ନା ନିଜେ ମୁଁ ଆଜି ବାନ୍ଧିକି ରଟକେଇ ଦେବି। ଯେତେବେଳେ ଧରିଲେ ତାକୁ ଧରିକି ତାକୁ ବାନ୍ଧିଲେ ତାକୁ ଗୋଟେ ଖୁଣ୍ଟ ଭିତରେ ଘରର ଗୋଟେ ମଝି ଖୁଣ୍ଟରେ ତାଙ୍କୁ ବାନ୍ଧିଲେ, ଯେତେବେଳେ ବାନ୍ଧିଲେ ତାଙ୍କୁ ବାନ୍ଧତେ ବାନ୍ଧତେ କ'ଣ ହେଲା ନା ବାନ୍ଧୁଛନ୍ତି କେମିତି ବାନ୍ଧିବେ ସବୁ ଭୁଲିଗଲେ, କେମିତି ଗଣ୍ଠି ପକେଇବେ ତାଙ୍କୁ ବାନ୍ଧିକି ଉଠକେଇବେ, ଖାଲି ଗୁଡ଼ଉଛନ୍ତି କିନ୍ତୁ ବାନ୍ଧି ପାରୁନାହାନ୍ତି, ଯେତେ ଚେଷ୍ଟା କରୁଛନ୍ତି ବାନ୍ଧି ପାରୁନାହାନ୍ତି, କ'ଣ କରିବେ ଏଇ ପରିପ୍ରେକ୍ଷୀରେ। ତ ଏଇ ପରିପ୍ରେକ୍ଷୀରେ ଯେତେବେଳେ ଚେଷ୍ଟା କୃଷ୍ଣ ଭଗବାନଙ୍କ ଇଚ୍ଛା ନା ସବୁ ଭୁଲି ଯାଉଛନ୍ତି, ସେ କୃଷ୍ଣ କହିଲେ ତମେ ବାନ୍ଧିବା ଶିଖିନ ଭୁଲି ଯାଉଛ, ମୁଁ ଦେଖ ମୁଁ ଦେଖେଇ ଦଉଛି ତମେ କେମିତି ବାନ୍ଧିବ, ତ ଦେଖ ଦେଖେଇ ଦଉଛି କହିକି କୃଷ୍ଣ କ'ଣ କଲେ ନା ଦୁଇଟା ତାଙ୍କ ହାତରୁ ନେଲେ। ଇଏ କୃଷ୍ଣ କଥା ତ ଆକ୍ଚୁଆଲି ତାଙ୍କର ଯେମିତି ମୋହିନୀ ବିଦ୍ୟା, ଭଗବାନଙ୍କୁ ଯିଏ ଦେଖିବ ସବୁକିଛି ଭୁଲିଯିବ, ଏଟା ତା ନେଚର, ସେ ସବୁକିଛି ଭୁଲିଯିବ ଭଗବାନଙ୍କୁ ଯିଏ ଦେଖିବ। ତ ସିଏ କ'ଣ କଲେ ନା ତାଙ୍କ ହାତରୁ କୃଷ୍ଣ ନିଜେ ଦୁଇଟା ନେଇକି ତାଙ୍କୁ ସେଇ ଖୁଣ୍ଟରେ ନିଜେ ବାନ୍ଧିକି ପଳେଇଲେ, ସେଠି ଛୁ ନିଜେ ବିଦା ହେଇଗଲେ, ତାଙ୍କୁ ବାନ୍ଧିଦେଲେ ସେଇଠି, କେମିତି ବାନ୍ଧିବ ଶିଖେଇ ଦେଇଗଲେ, ଇଏ କହିଲେ ହଉ ମୋତେ ଶିଖେଇ ଦେଲେ ମୁଁ ବାନ୍ଧିଦେବି, ଆଉ ଇଏ ଶିଖେଇ ଦେଇ ଯାଇକି ତାଙ୍କୁ ବାନ୍ଧିଦେଲେ ସେ ଘରେ ବନ୍ଧା ପଡ଼ୁଛନ୍ତି ଇଏ ଭାଗ। ଏଇଭଳିଆ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ବାଲୀଳା। ତ ଏଇଭଳିଆ ଅଦ୍ଭୁତ ଘଟଣା ଘଟେ, କେତେ ମିଛ କହନ୍ତି କେତେ ନାଲିଶ ଦିଅନ୍ତି, ଆଉ ଆଚାର୍ଯ୍ୟମାନେ ତ ସବୁ ୟାର ବହୁ ବହୁତ ଟୀକା ଦେଇଛନ୍ତି ହାଣ୍ଡି ଭାଙ୍ଗିବା କାହାଣୀରେ, ଏ ହାଣ୍ଡି କେମିତି ଭାଙ୍ଗିଲା କାନା ନା ହାଣ୍ଡି କେମିତି ଭାଙ୍ଗିଲା କି, ତୁ ମୋ ଦୋଷ ଦଉଛୁ ମୁଁ ତୁ ମୁଁ ଭାଙ୍ଗିଦେବି, ଆରେ ଇଏ କେମିତି ଭାଙ୍ଗିଲା ଜାଣିଛୁ, ମାଆକୁ କହୁଛନ୍ତି ୟାକୁ କିଏ ଭାଙ୍ଗିଲା ନା ସେଇ ପରମ ବିଧାତା ହିଁ ଭାଙ୍ଗିଲେ, ମୁଁ କାହିଁ ଭାଙ୍ଗିବି ମୁଁ ଭାଙ୍ଗିନି, କହିଲେ କ'ଣ ପରମ ବିଧାତା ଆସିକି ଏଠି ଭାଙ୍ଗିଦେଲେ, କହିଲେ ତୁ କ୍ଷୀର ଉତୁଲା ଯୋଉ ଏତେ ଜୋରରେ ଗଲୁ ମୋତେ ପକେଇ ଦେଇକି, ତୋର ମନେ ଅଛି ତୁ ଯୋଉ ନୁପୁର ପିନ୍ଧୁଲୁ ବା ତୋ ଗୋଡର ଯୋଉ ନୁପୁର ବାଡ଼େଇକି ହାଣ୍ଡିଟା ଭାଙ୍ଗିଗଲା, ମାନେ କୋଉଳି କୋଉଳିଆ କଥା ବାଡ଼େଇକି ହାଣ୍ଡି ଭାଙ୍ଗିଗଲା, ଆଚ୍ଛା ତ ମୋ ଗୋଡ ବାଡ଼େଇକି ହାଣ୍ଡି ଭାଙ୍ଗିଗଲା ଠିକ, ଏଇ ମାଙ୍କଡ ମାନଙ୍କୁ ଯେ ତୁ ଖାଇଦେ ଦେଲୁ, ଏ ମାଙ୍କଡ ମାନଙ୍କୁ କିଏ ଖାଇଦେ ଦେଲା, ନାଇଁ ମାଙ୍କଡ ମାନଙ୍କର ସୃଷ୍ଟିକର୍ତ୍ତା ଯିଏ ସିଏ ତାଙ୍କୁ ଖାଇଦେଇ ଦେଇଛି, ମୁଁ କାହିଁ ଖାଇଦେଇଥିବି, ମୁଁ ପୁରା ଗଲାବେଳକୁ ମାଙ୍କଡ ଘରେ ବସିକି ଖାଉଥିଲେ, ମୁଁ ଯାଇକି ବରଂ ଉଦୁକୋଳରେ ବସିକି ଏଠି ଜଗିଲି ବୋଲି ସେଟା ରହିଲା, ନହେଲେ ମାଙ୍କଡ ହାଣ୍ଡି ଭାଣ୍ଡି ଭାଙ୍ଗିକି ଖାଇଦେଇଥାନ୍ତି, ମୁଁ ଆହୁରି ରକ୍ଷା କଲି। ତ ଏଇ ହେଉଛି ଭଗବାନଙ୍କର ବାକ୍ଚାତୁରୀ, ଏତେ ଧୁରନ୍ଧର କହିବାରେ ତ ସେଥିପାଇଁ ତାଙ୍କୁ ଜିତିବା ବେଳେ ବେଳେ କଠିନ ହେଇଯାଏ ଭଗବାନଙ୍କୁ। वास्तविक भगवान जगत रे कहारो ऋणी नुहंती, भगवान कहाटो ऋणी नुहंती, कहीं ना सही त्रेता युग रे बामन किष्केंदार जो बानर सेना जो सहाय करचिन सेतु बंधरे आ लंका विजय रे भगवान को सेमानकर सेइ दिन तो ऋणी थिले, तांको ऋण पुनी सुझिबे ना भगवान पई से पे किए किछि टिके कर लेबी, भगवान कहा ऋण केबे न सुझि कि रहंतिनी, सेति भगवान समस्त ऋण सुझि दियंती, से निज हाथ रे द्वापर युग रे भगवान से ऋण सुझिए बोली द्वापर युग रे निज हाथ रे समस्त बानर मान को माखन खुएचंती, केते प्रीति निजर साथी करचंती बानर मान को भगवान करिकि लवणी खुएले समस्त को केते आनंद देइचंती, सेते एही जो भगवान कर जीव प्रति जो भल पाइबा एटार तुलना करि हेबनी, सेते शास्त्र रे कहा जाय गोटे कोटि मारो जो भल पाइबा आमे मारो भल पाइबार के संसार बंधा पड़ी जाउचंती, गोटे कोटि मारो भल पाइबा को जदि मिसा जाय तथापि भी बहुत कम हव, गोटे गुण भी हव नै भगवान को भल पाइबा तुलना रे, एते भगवान कर भल पाइबा जीव प्रति भगवान कोटि नै कि पहुंचंती भगवान भक्त को, ए दामोदर मास रे एते गुरुत्व काई कि दिया होची, काई कि भगवान हजार हजार गुण अधिक फल बोली कहउचंती नै, इति पे कहउचंती ए गोटिए दीप देले भी केते बडो पुराण नम आगदर कहउतले केते केते जीव गोटे दीप दे कि भगवान को पाई जाइचंती, केते महान भगवान कर भल पाइबा, सेति पे तो आमे से कथा आलोचना करथले जे कोन दुईटा जिंस बाकी रही जाइतिला, कहें कि सब बेल माँ जशोदा जो बांधु थे ये बांधवा द्वारा सब बेले के अंगुली सट पड़ा कल कहते दी आंगुली के गोटे आंगुली होनी कि तीन आंगुली चार आंगुली होनी ए प्रति थर दी आंगुली कल कही कौन पाई दी आंगुली दीटा आंगुली कौन पाई सट पड़ू गोटे कही प्रयास चेष्टा आ द्वितीयटा हूँ कृपा माँ जशोदा ये जो प्रयास चेष्टा कल कहते ना चेष्टा संसार रे आम के चेष्टा कर संसार रे भल सुखर रहा जोटा आम हाथ में भी ना हजार चेष्टा कले भी आम सुखर रही ग्यारंटी किए देपरबानीब कि नहीं हम कहते ना एसी रूम रे शोले भी केबे सुख फेरी आसवे कि ग्यारंटी ना जिते कोठा बाड़े बिल्डिंग जहाँ बनैब दुनिया में केवे सुख कार मिलवाटा कहीं कही पार से जोटा आम जानी ना के प्रयास केेषा कर जीवन प्रकृत नित्य सत्य जी नियम जी मो निजर ताक पाइबार कौन चेष्टा करमर कि चेष्टा ना से भगवान को पाइबार चेष्टा के हवा दरकार भगवान को बांधार चेष्टा के हवा दरकार से माँ जशोदा तथा प्रयास समस्त को दौड़ी मुझे सारा गाँव रोड़ी आणिक पचे बांधी पचे राति हो किंतु माँ को बांधिकी छाड़ी न बांधिकी के छाड़ी जहाँ भी माँ पूरा झाड़ बुड़ी गले सब समस्त को लगे दौड़ी आणवर के समस्त दौड़ी आणिक दौन तथा मानते छाड़ू ना ये बदमा बंधा दईबुन बांधि भी होनी धरा तो दौन ना आज बंधा भी दौनी तो माँ को जो प्रयास भगवान देखिले माँ कितनी कष्ट पाइले माँ रही जो चेष्टा मत बांधवाटा माँ के ओर एत दृढ़ से उत्साह निश्चय धर्जिया जो दृढ़ निश्चय जे मु निश्चित बांधी ये भगवान हारीगले आम प्रभुपाद लिखिं ना भगवत गीतार से घर चटिया कहानी घर चटिया से घर चटिया कहला समुद्र को सुखे देवी तार चेष्टा देखी गरुड़ आसिक वरुण देव कहल अंडा फेरे दे चिंता कर भक्त जो चेष्टा आम आध्यात्मिक भक्ति जीवन में जिते चेष्टा रगवान देखिए अरे भक्त एत चेष्टा कर प्रयास तार एत भावना आम प्रति सेवे आम मनोभावटा से भाई दरकार मोर चेष्टा रही दरकार मुझे कहीदेले सहज कथाला तो से कथा कही कही ना प्रपात देखते 70 वर्ष बयस लास्ट मोमेंट पर्यंत गुरुदेव कथा ତମେ ହିଁ ତମ ଭଳି ପିଲା ହିଁ କେବଳ ଏଇ କୃଷ୍ଣ ଭାବନା ମୃତ୍ୟୁକୁ ଇଂରେଜୀ ଭାଷାରେ ଯାଇକି ପାଶ୍ଚାତ୍ୟ ଦେଶରେ ପ୍ରଚାର କରିପାରିବ। ସେଇ ଯୋଉ ଆଦେଶଟା ପ୍ରଥମ ଦେଖାରୁ 22 ବର୍ଷ ବୟସରୁ 70 ବର୍ଷ ପହଞ୍ଚିଗଲେ କିନ୍ତୁ ଚେଷ୍ଟାଟା କେବେ ଛାଡ଼ୁନାହାନ୍ତି, ତାପରେ ସବୁବେଳେ ତା ପାଇଁ ପ୍ଲାନ୍ କରୁଛୁ, ଏଇଟା ବୁଝିବା ଦରକାର। ସେଠି ଆମେ ଜୀବନରେ ପ୍ରୟାସ ଏକାଦିନ ହେଲାନି, ହଉ ତ ହଉନି, ଜପ ହଉନି, ଛାଡ଼ିଦବା, ଆଉ କିଏ କରିବ, ବହୁତ ହେଲାଣି, କଣ ନାଇଁ, ସବୁବେଳେ ଆମ ଭକ୍ତିର ଶିଥିଳତା, କେବେ ଦୃଢ଼ତା ନାହିଁ ଆମ ଭିତରେ ପ୍ରତି କ୍ଷେତ୍ରରେ। ଗୋଟେ ଚ୍ୟାଲେଞ୍ଜ ଭୌତିକ ଜଗତ ପାଇବା ପାଇଁ କେତେ ଚ୍ୟାଲେଞ୍ଜିଂ, ଗୋଟେ କମ୍ପାନୀ ଚାକିରି କରୁଛନ୍ତି କି କୋଉଠି ଚାକିରି କରୁଛନ୍ତି, ବ୍ୟବସାୟ ପାଇଁ ଆମ ବ୍ୟବସାୟ ଲୁଜର ହେଇଯାଉଛି କି ଚାକିରି ଡ୍ୟୁଟିରେ ଖିଲାପ ହେଇଯାଉଛି, ତା ପାଇଁ ସବୁ ପ୍ରକାର ପ୍ରୟାସ ଅଛି। କିନ୍ତୁ ଆଧ୍ୟାତ୍ମିକ ପାଇଁ ଭଗବାନଙ୍କୁ ପାଇବା ପାଇଁ କାହିଁ ମୋର ଚେଷ୍ଟା, ମୋ ପ୍ରୟାସ କାହିଁ, କିଛି ନାହିଁ, ସେତିକି ହଉଛି ଦୃଢ଼ତା। ହେ ଥଣ୍ଡା ହଉଛି, କିଏ ଉଠିବ ଏଇ ସକାଳୁ, ମନରେ ହଉଛି ନା, ହେ ଦେହ ଟିକେ ଟିକିଏ କଣ ହେଇଥିବ, ଆଉ ଟିକେ ଶୋଇଯାଏ ନା, ଦେଖାଯାଉ ନା କାଲି ଉଠି ପଡ଼ିବି, କାଲି ଉଠି ପଡ଼ିବା କଥା ଭାବୁଛି କିନ୍ତୁ କାଲି ଉଠୁନି, ଏମିତି ଦେଖିବା ଆଉ ତା ପୁଣି କାଲିକି ଉଠି ପଡ଼ିବି, ଏଇଆ ହଉଛି ଆମ ପ୍ରୟାସ। ଏମିତିରେ ଭଗବାନଙ୍କୁ କଣ ଏଇଭଳିଆ କହେ, କୋଟି ଜନ୍ମ କର ଯଦି ନାମ ସଂକୀର୍ତ୍ତନ ତବୁ ତ ନା ପାବେ ତୁମେ ବ୍ରଜେନ୍ଦ୍ର ନନ୍ଦନ, ଏଇଭଳିଆ ଗୋଟେ କୋଟି ଜନ୍ମ କଲେ ବି ସେଇ ଦୃଢ଼ତା ଯେତେବେଳେ ମନରେ ନ ଆସିଛି, ଭଗବାନଙ୍କୁ ପାଇବାର ସେ ଦୃଢ଼ ସଂକଳ୍ପ ମନରେ ନ ଆସିଛି, ସେତେବେଳେ ପର୍ଯ୍ୟନ୍ତ କେବେ ଭଗବାନଙ୍କୁ ପାଇ ହେବନି। ମା ଯଶୋଦାଙ୍କର ଏ ପ୍ରୟାସ ଯେତେବେଳେ ହବ ସେତେବେଳେ କୃଷ୍ଣଙ୍କର କୃପା ହବ। ଦୁଇ ଆଙ୍ଗୁଳି ସବୁବେଳେ କାହିଁ କମି ଉଠୁଥିଲା ନା, ଭକ୍ତର ଚେଷ୍ଟା ଏକ, ଦୁଇ ହଉଛି ଭଗବାନଙ୍କର କୃପା। ଭଗବାନ କାହାକୁ ଏମିତି କୃପା କରନ୍ତିନି, କାହାକୁ କରୁଛନ୍ତି ଏମିତି ଏତେ ସହଜରେ କିଏ ଭଗବାନଙ୍କୁ ପାଇଛି, ନିଶ୍ଚିତ ଭକ୍ତର କିଛି ଚେଷ୍ଟା, ସେଥିପାଇଁ ଭକ୍ତି କରିବାର ଚେଷ୍ଟା ନିଶ୍ଚିତ ଆମର ଦରକାର ହେଲେ ଯାଇକି ପାଇବା। ଯାଇ ହଉ, ତ ଏଇ ତ ବନ୍ଧା ହେଇକି ଭଗବାନ ରହିଛନ୍ତି ଉଦୁ ଖୋଳିଲେ, ତ ମା ତ ବାନ୍ଧି ଦେଇଛନ୍ତି, ମା ବାନ୍ଧିକି କଣ କରୁଛନ୍ତି, ତ ଭଗବାନଙ୍କ ଭଗବାନ ତ ହଉଛନ୍ତି ସବୁର ଉର୍ଦ୍ଧରେ, ଭଗବାନ ବନ୍ଧନ ହେଲେ ବି ସେ ମୁକ୍ତ, ମୁକ୍ତ ନା ନାହିଁ, ଭଗବାନ ବନ୍ଧନ ହେଲେ ବି ତାଙ୍କର ସବୁକିଛି ମଧୁର, ତାଙ୍କ ବନ୍ଧନଟା ବି ମଧୁର, ମଧୁର ନା, ସେଟା ବି ବହୁତ ଆନନ୍ଦଦାୟକ। ଆଜି ବନ୍ଧା ହେଇକି ଅଛନ୍ତି ଏକରେ, ସେଥିପାଇଁ ଆମ ଆଚାର୍ଯ୍ୟ ମାନେ କହୁଛନ୍ତି ଯେ କଣ ମହାରାଜ ମାନେ କୁହନ୍ତି, ଭଗବାନ ଏଠି ଯୋଉ କଲେ ନା, ବନ୍ଧା ହେଇକି ବି ମୁକ୍ତି କରିଦେବାର ପରିକଳ୍ପନା କଲେ, ବନ୍ଧା ବନ୍ଧା ହେଇକି ବି ମୁକ୍ତି କରିବାର ପରିକଳ୍ପନା, ଭଗବାନ ଶ୍ରୀକୃଷ୍ଣ ନିଜେ ବନ୍ଧା ହେଲେ ପୁଣି ଉଦ୍ଧାର କଲେ କାହାକୁ, ଆଉ ଦୁଇ ଜଣ ବନ୍ଧନଗ୍ରସ୍ତ ଜୀବଙ୍କୁ। ଆଜି ଯେତେବେଳେ ବନ୍ଧା ହେଇଛନ୍ତି, ବନ୍ଧା ହେବାର ଯୋଉ ଦୁଃଖଟା, ବନ୍ଧା ହେଲେ କି କଷ୍ଟ, ସେଟା କୃଷ୍ଣ ଅନୁଭବ କରୁଛନ୍ତି। ସେ ଅନୁଭବ ଯେତେବେଳେ କରୁଛନ୍ତି, ସେତେବେଳେ ତାଙ୍କର ଦୃଷ୍ଟି ପଡ଼ିଲା ଏତେ ଦିନ ପରେ, ଆରେ ଆମ ଅଙ୍ଗିନାରେ ଦୁଇ ଜଣ ବନ୍ଧା ହେଇକି କୋଉ ଯୁଗରୁ ପଡ଼ିଛନ୍ତି, ନନ୍ଦ ବାବାଙ୍କ ଅଙ୍ଗିନାରେ ଦୁଇ ଜଣ ବନ୍ଧା ହେଇକି କୋଉ ଯୁଗରୁ ରହିଛନ୍ତି, ଆଜିକି 100 ବର୍ଷ ହେଲାଣି, 100 ବର୍ଷରୁ ଉର୍ଦ୍ଧ୍ୱ ପ୍ରତୀକ୍ଷା କରିକି ରହିଛନ୍ତି, ଆଉ ଦୁଇ ଜଣ ବୃକ୍ଷ ରୂପରେ, ଯାମଳା ଅର୍ଜୁନ ରୂପରେ ଭଗବାନଙ୍କ କୃପା ପଡ଼ିଲା। ସେଥିପାଇଁ ତ ଏ ଜଗତରେ ଭଗବାନ ଯେତେବେଳେ ନିଜେ ବନ୍ଧା ହେଇଛନ୍ତି, ଆଜି ଉଦ୍ଧାର କରିବାର ଚିନ୍ତା କରୁଛନ୍ତି ବନ୍ଧନ ହେଇକି ବି। ସେଥିପାଇଁ ବନ୍ଧନ ହେଇକି ବି ଯେ ଉଦ୍ଧାର କରିତେ ଚାହିଁବ, ତ ସିଏ ଯଦି ଆଉ ଦୁଇ ଜଣଙ୍କୁ ଉଦ୍ଧାର କରିପାରେ, ଆଉ ଜଣକୁ ଉଦ୍ଧାର କରିପାରେ, ଭଗବାନ ତାର ବନ୍ଧନ ନିଶ୍ଚିତ ଖୋଲିଦେବେ। ସେଥିପାଇଁ ଆମ ମହାରାଜ ମାନେ କହୁଛନ୍ତି, ଏଇ ସଂସାରରେ ଆମେ ବି ସମସ୍ତେ ସଂସାର ମାୟାରେ ବନ୍ଧା, ବନ୍ଧା ନା, ବନ୍ଧା ହେଇକି ବି ଆମେ ବନ୍ଧା ହେଇକି ଯଦି କୃଷ୍ଣ ଭାବନା ମୃତ୍ୟୁକୁ ବୁଝିଛନ୍ତି, ଭକ୍ତିକୁ ବୁଝିଛନ୍ତି, ଆଉ ଗୋଟେ ବଦ୍ଧ ଜୀବକୁ ଯଦି ଭଗବାନ ପାଖକୁ ଆସିବାର ସୁଯୋଗ କରିଦେବା, ମୁଁ ନିଜେ ବନ୍ଧା ସଂସାର ବନ୍ଧନରେ ବାନ୍ଧି ହେଇଛି କିନ୍ତୁ ବୁଝିଛି ଯଦି ଭଗବାନଙ୍କ ବ୍ୟତୀତ ମୋର ସଂସାରରେ ଆଉ କେହି ନାହିଁ, ଆଉ କାହାକୁ ଯଦି ମୁଁ ଅନୁପ୍ରେରଣା ଦଉଛି, କମସେ କମ୍ ତମେ ଆସିକି ଭଗବାନଙ୍କୁ ଗୋଟେ ଦୀପ ଦିଅ ନା, ତମେ ଆସିକି ଭକ୍ତି କର ନା, ତାଙ୍କୁ ଯଦି ମୁକ୍ତିର ମାର୍ଗଟା ମୁଁ ଦେଖାଉଛି, ବନ୍ଧନ ଛେଦନର ରାସ୍ତାଟା ଦେଖୁଛି, ମୁଁ ନିଜେ ବନ୍ଧନରେ ଅଛି କିନ୍ତୁ ମୁଁ ମୁକ୍ତ ହେବାର ପ୍ରୟାସ କରୁଛି, ମୁଁ ପ୍ରୟାସ କରିବା ସହିତ ଯଦି ଆଉ ଜଣେ ଗୋଟେ ବନ୍ଧନ ଯିବକୁ ମୁଁ ପ୍ରୟାସ କରିବି, କମସେ କମ୍ ଭଗବାନ ସହିତ ଯୋଡ଼ି ବି ଆସିବି, ଟିକେ ଯୋଡ଼ି ବି ପାଇଁ ଚେଷ୍ଟା, କାହିଁକି ମୁକ୍ତ କଲାବାଲା ଏକା ତ ଜଣେ ଭଗବାନ, ମୁଁ ଯଦି ବନ୍ଧନ ମୁକ୍ତ ହେବା ପାଇଁ ଚାହୁଁଛି, ଆଉ ଜଣକୁ ଆଣି ଯଦି ଏଠି ଯୋଡ଼େ, କମସେ କମ୍ ମୁଁ ଉଦ୍ଧାର ନ ହେଇଥିଲେ ବି ଯଦି ସେମାନେ ଦୁଇ ଜଣ ବି ଉଦ୍ଧାର ହେଇଯାଆନ୍ତି, ଆଜି ଯାମଳା ଅର୍ଜୁନକୁ ଉଦ୍ଧାର କଲେ ବୋଲି ଆଜି ନିଜେ କୃଷ୍ଣ ଉଦ୍ଧାର ହେଇଯିବେ, ହେବେ ନା, ଯାମଳା ଅର୍ଜୁନ ଉଦ୍ଧାର ହେଇଗଲେ ଆଜି କୃଷ୍ଣ ଉଦ୍ଧାର ହେଇଯିବେ, ସେଇଟା ବୁଝିବା ଦରକାର। ମୁଁ କମସେ କମ୍ ମୋ କର୍ମ ଦୋଷରେ ଯଦି ମୁଁ ଠିକ୍ ସେ ଭକ୍ତି ନ କରିପାରେ, କେତେବେଳେ ମୋର ପତନ ବି ହେଇଯାଏ, तथापि भी मु जदि काहाकु भक्ति मार्ग रास्ता देखे दिबि से जदि उधार हे जाय 100% मु भी उधार हे जिबि सेते प्रचार टा को एते गुरुत्व दिया जाय खाली मु एका अछि मु एका करथबि एटा भाबिले होबनि एटा स्वार्थपर नीति हे जिवो सेबे कहौ छि एठी मा जसदा कोन करले ना एक्चुअली भगवान इच्छा करले सब बंधन खोलिबो ना नै खोलि जिवो बंधन बंदी शाला रे कोन हला कंस कारागार रे इच्छा कले समस्त शिकल वसुदेव देवकिंग खोली गला सब जिते प्रहरी थे सब शो पड़े सब बंधन सब गेट खोली गला खोली गला ना भगवान इच्छा संसार बंधन आउ मुख्य सब भगवान को इच्छा रे हुए एटा होचे भगवान को सृष्टि रो नियम कहना तुम्हारा इच्छा है सब मायार परस तुम्हारे इच्छा है सब हए मायानास प्रपात लेखिंद हाँ गोटे भजन ने भगवान के इच्छा रज तम गुण सबाई आचन्न वासुदेव कथा रुचि नए से प्रसन्न तबे जदि तबे कृपा हए ओथुकी सकली संभव हए तुम्हें से कौथुकी प्रपात गाउ हे संसार समस्त बंधन हे प्रभु आपण जदि इच्छा करिवे एई आजतळे जाउचंदि माने जहाजरे जाउचंदि अमेरिका रे पहुंचिवे एठी समस्त रजतम गुणरे समस्त आच्छन्न किएटी आपणकु जानिछि वासुदेव कथा रुचि नुहे से प्रसन्न ए भग आपण कथा प्रति केही भी कार अनुराग नाही एठी किंतु तबे जदि तब कृपा होय ओहितुकी किंतु आपणको कृपा जदि हुए जगत प्रति मते पटेइचंदि जदि जदि आपण एते 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 परे भी मते पई वृद्धावस्था रे एटिक पठेइचंदि किंतु आपणको बिना कृपा व्यतीत जगत अमेरिका वासी के उद्धार हे परिबेनि किंतु आपणको अनुग्रह जदि हुए ताले सकली संभव होय ताले आपण आनंदित हेबे प्रभुपाद बहुत प्रार्थना करचंदि किएटि सुनिबा आपणक कथा तो प्रभुपादक जो पाकुल प्रार्थना आपण चाहिले प्रभु उद्धार कर दे परियो समस्तको बंधन खोली जीव सही अमेरिकावासी सही पाश्चात्यवासी जे कृष्ण नाम जान नथिले जे समस्त प्रकार गहिरत पाप कर्म रे युक्त थिले सही माने आज दुनिया रे सर्वस पूरा एकदम पृथ्वीव्यापी महान महान आचार्य गुरु हि जैछन्दि प्रभुपाद से मानको महाप्रभु पार्षद बनै दैछन्दि नित्य पार्षद केवल माने बंधन किए खोलि परिबो जे बंधन खोला कृष्ण शक्ति बिना नहे जीवर प्रवर्तन कृष्ण जदि कृपा न करते जीवरे संसार कौन सी जीवर बंधन खोलिबोनी से जन शुद्ध भक्तर सानिध्य दरकार जन भक्तर प्रार्थना दरकार आम पाई से बंधन टा खोलिया पाई कम से कम से भक्त चाहे कम से कम मंदिर आसिक भक्त संगे जा किसी ना कि गोटे भक्तिर विधि सेवा किसी भगवान प्रति किसी समर्पण भाव किसी गोटे दिव्य दानटे हेल्ले भी कम से कम करिया दरकार यहाँ हूँ भक्तिर मार्ग जब भी हो तो ये कौन है ना माँ जशोदा जिते भगवान श्रीकृष्ण बांधि देखते बांधि सारिकी कृष्ण तो माने कांद कांद भाव कांचंदी तो एने समस्त गोपी माने अछंदी गोपी मान को जिम्मेदारी दे देले ये जेमे एटु बंधा है कि थाए ये केही खोली बनिया को जेमजी पूरा दे गले मां जसदा गृह काम रे चली गले अन्यान्य गोपी माने जे भी थिले समस्त कर किछि किछि गृह काम रो काम पई अन्यान्य काम पई चली गले दायित्व दे गले कोन आउ जो सब सखा माने तांकर आसी गलेनी सखा मान को देखी कहि ना ना दायित्व दे गल गोपी मान ये बंधा है थाओ तांको जिम्मेदारी ये सखा मान सब थिले अन्य गोप बालक मान सखा मान को देखी कृष्ण मन में गोटे प्रसन्नता आसीगला एने खुशी होगले एने कांदुले कांद कांद भाव दिला कि मन में प्रसन्नता आसीगला कहीं सांग मानी जुटिले खेल समय आसीगला सांग मान पाई खेल कथा ना तो आज कृष्ण पुणी चिंता कर खेलिया कौन कले से उदुकूल तो भारी बहुत एत बड़ उदुकूल को तो ताको टेकि बा कुआडे नेबे तो तथापि एपट सेपट सेपट कले कले जत सब सखा मान देखी हसिले जत हसचनी कृष्ण कले ठीक अछि ए सखा माने थिले कृष्ण कौन कले से उदुकूल को पूरा टान टाणी आपण मान तो फोटो देखचंदी ना फोटो तो प्रभुपाद पूरा ए संसार एइतिबै कहा जाए प्रभुपाद केते बड़ महान भक्त जने जे कि भगवान को साक्षात देखुले आज पर्यंत एमिति केही आर्टिस्ट दुनिया को आसी नथिले प्रभुपाद को पूर्वरु एते सुंदर छवि प्रभुपाद को तंग शिष्य माने आंकी जंदी प्रभुपाद को निर्देशना अनुसारे ଏତେ ପ୍ରତିଟି ଛବି ଆଜି ସାରା ବିଶ୍ୱ ଝୁରି ଯାଇଛି ସବୁଆଡେ। ଯେତେ ଦେଖନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିଜ ବାଲା ଯୋଉ କ୍ରିଷ୍ଣା ହଉ ରାମାୟଣ ହଉ ସବୁ ଫଟୋ ଇସ୍କନ୍ ରୁ ନେଇଛନ୍ତି। ସେଥିପାଇଁ ପୁରା ଲେଖା ହଉଛି ଫ୍ରମ୍ ଇସ୍କନ୍ ବିବିଟି। କାହିଁକି ନା ପ୍ରଭୁପାଦ ଆଖିରେ ଦେଖୁଥିଲେ ଯେମିତି କୃଷ୍ଣଙ୍କୁ ନିଜ ମାନେ ଏତେ ପରଫେକ୍ଟ ମାନେ କରିଛନ୍ତି ପ୍ରଭୁପାଦ। ତ ସେଇଥିପାଇଁ କଣ କରୁଛନ୍ତି ନା କୃଷ୍ଣ ଯେତେବେଳେ ସେଇ ଉଦୁକୂଳକୁ ନେଇ ଟାଣ 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 ଆଜି କରୁଣାର ଭାବ ଉଦୟ ହେଇଛି ସେ ଯମଳାର୍ଜୁନକୁ ଉଦ୍ଧାର କରିବେ। ତ କଣ କରୁଛନ୍ତି ଟାଣ 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 ନେଇକି ସେ ଯାଉଛନ୍ତି ନେଇ ନେଇ କଣ କଲେ ନା କୋଉଠିକି ଗଲେ ଏଣେ ସଖା ମାନଙ୍କୁ କେତେ ଜଣ ପଠେଇଦେଲେ ତମେ ଯାହା କଣ କରିବ ଏଠି ବନ୍ଧା ହେଇକି ବି କାହିଁକି ଆଜି ତ ମା କହିଛି ଖାଇଦେଇ ଦବନି ନା ଖେଳିବାକୁ ବି ଦବନି ଖାଇବାକୁ ବି ଦବନି। ସଖା ମାନଙ୍କୁ ପଠେଇଦେଲେ ତମେ ଯାଅ ଚୋରି କରି ନେଇ ଚାଲି ଆସିବ ଯୋଉ ଗୋପୀ କୋଉ ନା କୋଉ ଗୋପୀଙ୍କ ଘରୁ ମାଖନ ଚୋରି କରି ମା ତ ଚାଲିଗଲାଣି ଟେନସନ ନାହିଁ ମତେ ତ ଏପଟେ ବାନ୍ଧି ଦେଇଛି ବାସ ତମେ ଯାଅ ଚୋରି କରିକି ଆଣିବ। ଏଣେ ଯୋଉ ସଖା ମାନେ ତାଙ୍କ ଥିଲେ ସେଇ ଉଦୁକୁଳ ବି ତାଙ୍କ ସହିତ ଖେଳିବା ପାଇଁ ଲାଗିଲେ ନିଜେ ଟାଣି ଟାଣି ଘୋଷାରି ଘୋଷାରି ନେଇଗଲେ ଆମ ଗୋଟି ଖାଇ ଖାଇ ଯେତେବେଳେ ନେଇଗଲେ ଟାଣି ଟାଣି ଉଦୁକୁଳଟାକୁ ତ ସିଏ ପଛେ ପଛେ ଘୁଷୁରି ଘୁଷୁରି ଯାଇଛି ଯାଇକି କଣ କଲେ ତାଙ୍କ ଘରେ ଯେ କଣ ଯେତେବେଳେ ଯାମଳା ଅର୍ଜୁନ ଜାଁଳା ଗଛ ଅଛି ମୂଳରୁ ଦିପଟକୁ ଦିଆଡ଼ୁକୁ ହେଇକି ଅଛି ତା ମଝିରେ ପଶିଗଲେ ଯେତେବେଳେ ପଶିଗଲେ ତ ସେଠୁ ପଶି କଣ କଲେ ଯାମଳା ଅର୍ଜୁନକୁ ଟାଣି ନେଲେ। ତ ଏଇ ଯାମଳା ଅର୍ଜୁନକୁ ଯେତେବେଳେ ଟାଣିଲେ ଭଗବାନ ଶ୍ରୀକୃଷ୍ଣ ଭଗବାନ ଟାଣିବା ପାଇଁ ପଡ଼ିବ କି ଇଚ୍ଛା କଲେ ସବୁ କିଛି ହେଇଯିବ। ତ କିନ୍ତୁ ସଖା ମାନଙ୍କୁ ଦେଖେଇବେ ନା ଖେଳୁଛନ୍ତି ଦେଖ ଏଇଟା ଗୋଟେ ଖେଳ ହେଲା ନା କୁସ୍ତି ଗଛକୁ ଉପାଡ଼ିବାର କୁସ୍ତି ଆଜି କୃଷ୍ଣ କରୁଛନ୍ତି। ତ ତ ଯେତେବେଳେ ତାଙ୍କୁ ଟାଣିକି ନେଇଗଲେ ଟାଣିକି ନେବା ଦ୍ୱାରା କଣ ହେଲା ନା ବୃକ୍ଷଟି ଭଗବାନ ଶ୍ରୀକୃଷ୍ଣ ଅନ୍ତରେ ବହୁତ ଆନନ୍ଦିତ କାହିଁକିନା ତାଙ୍କର ଦୁଃଖ ନାହିଁ କିଛି ବନ୍ଧା ହେଇଛନ୍ତି ବୋଲି ବନ୍ୟମାନେ ବନ୍ଧା ହେଇକି ଦୁଃଖ ପାଆନ୍ତି ସେ ଜମା ଦୁଃଖୀ ନୁହନ୍ତି ଆଜି ଆନନ୍ଦିତ। ଆଉ ବୃକ୍ଷଟି ଯେତେବେଳେ ଟାଣିଲେ ତ ବୃକ୍ଷଟି ପୁରା ଉପୁଡ଼ିକି ପଡ଼ିଲା ଏମିତି ଭାବେ ବୃକ୍ଷଟି ପଡ଼ିଲା କୃଷ୍ଣ ମଝିରେ ଆଉ ଦୁଇ ଜାଁଳା ବୃକ୍ଷ ଯେତେବେଳେ ଏକାଥରେ ଉପୁଡ଼ିକି ପଡ଼ିଛି ସେ ଦୁଇ ବୃକ୍ଷ ମଝିରେ ରହିଗଲେ କୃଷ୍ଣ କୃଷ୍ଣଙ୍କର କିଛି ହେଇନି ହବ ବା କଣ ସେ ତ ନିଜେ ଉପାଡ଼ିକି ପକଉଛନ୍ତି ହବ ବା କଣ। ତ ଏଇ ଯୋଉ ଗଛଟି ପଡ଼ିଲା ଏତେ ବହୁ ଦିନର କେତେ ପୁରୁଣା ଗଛ ଏଇ ଗଛ ଯେତେବେଳେ ପଡ଼ିବ କେତେ ଜୋରରେ ଶବ୍ଦ ହେଇଥିବ ବହୁତ ବିରାଟ କାୟ ଗଛ ଏଇ ଯାମଳା ବୃକ୍ଷ କଣ କଲା ଏଇ ଯୋଉ ଶବ୍ଦ ହେଲା ତ ସାରା ବ୍ରଜବାସୀ ମାନେ ଗୋଟେ ମୁହୂର୍ତ୍ତ ପୁରା ଏକଦମ ଅଚେତ ହେଇଗଲେ କଣ ଏତେ ଜୋରେ ଗର୍ଜନ ଶବ୍ଦ ହେଲା କୁଆଡୁ ଆଇଲା ଏଇ ଶବ୍ଦ। ସଖା ମାନେ ପାଖରେ ଥିଲେ ଯେମିତି ପୁରା ଏକଦମ ସ୍ତମ୍ଭ ଭଳିଆ ଏକଦମ ସ୍ଥାଣୁ ଭଳିଆ ଠିଆ ହେଇଗଲେ ପୁରା ଆଶ୍ଚର୍ଯ୍ୟ ହେଇଗଲେ କଣ ଗୋଟେ ଘଟିଗଲା। ଆଉ ଏଇ ସମୟରେ କୋଉଠି ଶବ୍ଦ ହେଲା କହିକି ସବୁ ଦୌଡ଼ିକି ଆସିଲେ ଯିଏ ଯୋଉଠି ଥିଲେ ଦୌଡ଼ିକି ଯେତେବେଳେ ଆସିଲେ ଆସି ଦେଖିଲା ବେଳକୁ ଗଛ ଦୁଇଟା ଉପୁଡ଼ିକି ପଡ଼ିଯାଇଛି। ଏଇ ଯଶୋଦା ମା ତ ଆସିଲେ ଯଶୋଦା ମା ଆସିଲେ ଦେଖିଲେ ଏଇ ପରିସ୍ଥିତି ସେ ଆଉ କାହାକୁ ଉଦ୍ଧାର କରତେ ଯିବେ କଣ ସେ ସେଇଠି ସେନ୍ସଲେସ୍ ଗଲେ ଏକଦମ ଅଚେ ଦେଇକି ସେଇଠି ପଡ଼ିଲେ। ଏଇଭଳିଆ ଆଜି ଘଟଣା ଘଟିସାରିଛି ଭଗବାନ ସାନ୍ସନ୍ ସେ ତ ସେଇଠି ପଡ଼ିଲେ ଏଣେ କଣ ହେଇଛି ନା ତ ଏଇଭଳି ଅବସ୍ଥାରେ ସବୁ ଯେତେବେଳେ ଦୌଡ଼ିକି ଆସିଲେ ସମସ୍ତେ ପଚାରିଛନ୍ତି କଣ ହେଲା କଣ ହେଲା କେମିତି ବୃକ୍ଷ ଉପୁଡ଼ା ଯେତେବେଳେ ପଚାରୁଛନ୍ତି ଝଡ଼ ବାତ୍ୟା ହେଇନି ବିଜୁଳି ବି ମାରିନି କେହି କେହି ପାଗଳା କେହି ହାତୀ ବି ଆସିକି ଅନେକ ହାତୀ ଲାଗିକି ବି ଉପାଡ଼ି ନାହାନ୍ତି ଯେହେତୁ ଉପାଡ଼ି ନାହାନ୍ତି ଗଛଟା ପଡ଼ିଲା କେମିତି। ଆଉ ଆଶ୍ଚର୍ଯ୍ୟ କଣ ହେଇଛନ୍ତି ନା ଭଗବାନ ଶ୍ରୀକୃଷ୍ଣ ମଝିରେ ପଡ଼ିକି ଗଛ ଥିଲା ହସୁଥିଲେ କିନ୍ତୁ ଯେତେବେଳେ ଏଇ ହସୁଥିଲେ ହସୁଥିଲେ ତ ଏଇଭଳି ଭାବେ ଯେତେବେଳେ ତାଙ୍କର ଦୁଃଖ ନଥିଲା ତାଙ୍କ ଏଇଭଳିଆ ଉପାଡ଼ିବା ପାଇଁ ସେ ଆନନ୍ଦ ପାଉଛନ୍ତି କିନ୍ତୁ ଯେତେବେଳେ ନନ୍ଦ ବାବା ଆସିଗଲେ ପିତା ଯେତେବେଳେ ଆସିଗଲେ ସେତେବେଳେ କାନ୍ଦ ଆରମ୍ଭ ହେଲା। ନନ୍ଦ ବାବା ଆସିଲେ ଆସିକି ପହଞ୍ଚିଗଲେ ଯେତେବେଳେ ନନ୍ଦ ବାବା ପହଞ୍ଚିଲେ ତ ସିଏ ଆସିକି ତାଙ୍କ କାନ୍ଦ ଆରମ୍ଭ ହେଇଗଲା। ଯେତେବେଳେ କାନ୍ଦ ଆରମ୍ଭ ହେଇଗଲା କାନ୍ଦିଲେ ତ ନନ୍ଦ ବାବା ସ୍ୱାଭାବିକ କଣ କଲେ ନା କୃଷ୍ଣଙ୍କୁ ତାଙ୍କୁ ଫିଟେଇକି ନେଇ ଆଇଲେ। ଏଇ ଭିତରେ ବି ହେଇଛି କଣ ଭଗବାନ ଶ୍ରୀକୃଷ୍ଣ ୟା ପୂର୍ବରୁ ଯୋଉ ଥିଲେ ସଖା ମାନଙ୍କ ସହିତ ଚାହିଁଥିଲେ ସମସ୍ତେ ଚାଲିଗଲା ପରେ ବି କୃଷ୍ଣ ନିଜେ ନିଜର ବନ୍ଧନ ଖୋଲି ପାରନ୍ତି, ସେଟା ବଡ କଥା ନୁହେଁ। ବା ଚାହିଁଲେ ବି ସଖାମାନଙ୍କୁ କହିଥିଲେ ତାଙ୍କ ଦୌଡ଼ି ଖୋଲି ଦେଇଥିଲେ, କିନ୍ତୁ କୃଷ୍ଣ ଭଗବାନଙ୍କୁ ସଂସାର କିଏ ବନ୍ଧନ ଖୋଲିବ? ଭଗବାନ କଣ ବାସ୍ତବିକ ବନ୍ଧନଗ୍ରସ୍ତ? ଭଗବାନଙ୍କର ବନ୍ଧନ ଖୋଲିବା ପାଇଁ ତାହାର ଆଶ୍ରୟ ଦରକାର ପଡ଼େନି। ଆଉ ସେ ଚାହୁଁଥିଲେ ବନ୍ଧନରେ ବି ମୁଁ କିଛି ଲୀଳା କରିବି, ସମସ୍ତଙ୍କୁ ଦେଖେଇବି, ଆଉ ଭବିଷ୍ୟତରେ ଯେମିତି ମୋର କେହି ମୋତେ ଯେମିତି ବାନ୍ଧିବା ପାଇଁ ଆଉ କେହି ସାହସ ନ କରନ୍ତି। ଆଜି ଏମିତି କିଛି କରିବି ମା ଆଉ କେବେ ଜୀବନରେ ଭାବିପାରିବେନି, ନେକ୍ସଟ ଟାଇମ୍ ମୋତେ କେବେ ଆଉ ବାନ୍ଧିବେ। ତ ସେଇଥିପାଇଁ ସଖାମାନେ ଖୋଲି ଦେଇଥିଲେ, ପୁଣି ବଦମାସ କରିଦେଲେ ପୁଣି ବାନ୍ଧିଥାନ୍ତେ ନା। ସେଥିପାଇଁ ସେ କହିଲେ ନା, ଏ ସୁଯୋଗ ଆଉ କାହାକୁ ଦେଇ ହବନି। ସେଥିପାଇଁ ସିଏ ନିଜେ କେବେ ବନ୍ଧନ ଖୋଲିବା ପାଇଁ କାହାକୁ ବି କହିନଥିଲେ, ନିଜେ ଥିଲେ। ତ ସେଠୁ ନନ୍ଦ ବାବା କଣ କଲେ, ତାଙ୍କୁ ଯେତେବେଳେ ଖୋଲି ଆଣିଲେ, ଉଠେଇକି ଆଣିକି ବହୁତ ମୃଦୁରେ ହସିଲେ, ହସିକି ବାରମ୍ବାର ତାଙ୍କ କପାଳରେ ତାଙ୍କୁ ଚୁମ୍ବନ ଦେଲେ। କୃଷ୍ଣ ସେଠୁ ଟିକେ ପ୍ରସନ୍ନ ହେଲେ, କାନ୍ଦିଲେ ବାବାଙ୍କୁ ଧରିକି। ତ ଏଠି କଣ ହେଲା ନା, ଯେତେବେଳେ ନନ୍ଦ ବାବା ଏଠୁ ରାଗିକି ପଚାରୁଛନ୍ତି କିଏ ସିଏ, ୟା ପୂର୍ବରୁ ନନ୍ଦ ବାବା ଯେତେବେଳେ ଘରକୁ ଆସୁଛନ୍ତି ଏଇ ପଡ଼ିଆ ପୂର୍ବରୁ, ତ ସେତେବେଳେ ଆସିକି ପହଞ୍ଚିଛନ୍ତି, ଯେତେବେଳେ ମା ଯଶୋଦା ନନ୍ଦ ବାବା ପାଖରେ କହିଛନ୍ତି ଏମିତି ବଦମାସ କରୁଥିଲା, ବାନ୍ଧି କହିଦେଇଛନ୍ତି, ସାମାନ୍ୟ ଘଟଣା କହିଛନ୍ତି, ତା ଏଇ ସମୟରେ ଘଟଣା ଘଟିଛି। ତ ସେତେବେଳେ ପିତାଙ୍କ ଏଇ ଯୋଉ ମାନେ ବାବା ରାଗି କହୁଛନ୍ତି, କିଏ କିଏ ଏତେ ବଦମାସ, କିଏ ସେ ମୋ ପୁଅକୁ ବାନ୍ଧିଲା? ପୁରା ଏକଦମ ଧମକ ଦଉଛନ୍ତି। ହଁ ତାକୁ ତା ମାନେ ରାଗିକି କହୁଛନ୍ତି, ଯିଏ ବାନ୍ଧିଲା ତାକୁ ଆଜି ଦେଖିବି, ଇଏ କରିବି। ତ ସେତେବେଳେ କଣ କରୁଛନ୍ତି ନା, କୃଷ୍ଣ ଦେଖୁଛନ୍ତି, କହୁଛନ୍ତି ମୋ ବାଞ୍ଚି କିଏ, ମା ଯଶୋଦା ତ ଏଣେ ସେନ୍ସଲେସ୍। ତ ଏଇ ସମୟରେ କୃଷ୍ଣ ମା ବାବାଙ୍କ କାନରେ ଚୁପି କହୁଛନ୍ତି, ମା ବାନ୍ଧିଛି, କାନ ପାଖରେ ଚୁପି କହୁଛନ୍ତି, ମା ବାନ୍ଧିଛି। ଇଏ କହିଲେ କାଳେ ଧୀରେ କି କହୁଛନ୍ତି, ଯେମିତି ମା ନ ଶୁଣିବ। ତ ବାବା ସେଠୁ ଶୁଣୁଛନ୍ତି, ବାବା ତ ଏହାକୁ ସବୁ ଶୁଣିଛନ୍ତି, କିନ୍ତୁ ପୁରା ଶୁଣିନଥିଲେ, ଯେହେତୁ କଣ ପୁରା ଡିଟେଲ ଜାଣିନଥିଲେ। ତ ସେଇଥିପାଇଁ କିଛି ସମୟ ପରେ ଯେତେବେଳେ ଶୁଣିଲେ ସମସ୍ତଙ୍କର ଘଟଣା, ମାଙ୍କର ସେନ୍ସ ଆସିଲା, ଆଉ ଇଏ ପିତା ଇଏ ଯେତେବେଳେ ବାବାଙ୍କ କୋଳକୁ ଜାବୁଡ଼ିକି ଧରିଛନ୍ତି କୃଷ୍ଣ, ତ ସେଠୁ ପଚାରୁଛନ୍ତି ନନ୍ଦ ବାବା, ଏ ବୃକ୍ଷଟା ଉପୁଡ଼ିଲା କେମିତି? ଆଶ୍ଚର୍ଯ୍ୟ ନା, ଗଛଟା ଉପୁଡ଼ିଲା କେମିତି? ଯୋଉ ପିଲାମାନେ ସବୁ ଥିଲେ, ତାଙ୍କ ଗୋପ ବାଳକମାନେ ତାଙ୍କୁ ପଚାରିଲେ, ଗଛଟା କିଏ ଥିଲେ ଏଠି ନା? ଆମେ ସବୁ ଥିଲୁ, ତୁମେ ଉପୁଡ଼ିବା ଦେଖିଛ? ହଁ ଦେଖିଛୁ। କେମିତି ଉପୁଡ଼ିଲା ନା, ଉପୁଡ଼ିଲା କୋଉଠିକି? ଇଏ ତ ବହୁତ ଖୁସିରେ ଟାଣି ଟାଣିକି ନେଇକି ଗଲା, ମଝି ଯେତେବେଳେ ଗଛ ମଝିରେ ପଶିଗଲା, ଇଏ ଉଦୁକୁଣଟା ମାନେ ଯୋଉ କହୁଥିଲେ, ଉଦୁକୁଣ ମାନେ ଡମ୍ବରୁ ଭଳିଆ, ଡମ୍ବରୁ ଭଳିଆ ଇଏ ଦୁଇଟା ଯାଇକି କଣ କଲା, ଇଏ ସିନା ଛୋଟ ପିଲା ପଞ୍ଚିରେ ପଶିଗଲା, କିନ୍ତୁ ଏଟା ତ ଆଉ ଯାଇପାରିଲେନି, ଯେତେବେଳେ ପଛରେ ଲାଗିକି ରହିଗଲା, ଇଏ ଟାଣିଲା ଜୋରରେ, ଯେତେବେଳେ ଟାଣିଲା ଗଛ ଦୁଇଟା ଉପୁଡ଼ିକି ପଡ଼ିଗଲା। କହିଲେ କି ପିଲା ଗୋଟେ ପାଗଳା ପାଗଳଙ୍କ ପ୍ରଳାପ, ଶୁଧୁ ଏଇଟା ସେ ଏମିତି ଟାଣିଲା ଗଛ ଦୁଇଟା ଉପୁଡ଼ି ପଡ଼ିଲା। କହିଲେ ଶୁଧୁ ସେତିକି ନୁହେଁ, ଆହୁରି ଶୁଣନ୍ତୁ କହୁଛୁ, ଆହୁରି କଣ ହେଲା ନା, ଗଛ ଦୁଇଟା ଉପୁଡ଼ିବା ସାଥେ ସାଥେ ସେଠୁ ଦୁଇ ଜଣ ଏକଦମ ଅତ୍ୟନ୍ତ ଦିବ୍ୟ ପୁରୁଷ ସେଠୁ ଆବିର୍ଭୂତ ହେଲେ, ଯାହାଙ୍କ ମୁକୁଣ୍ଡ ମୁକୁଟ ନାହିଁ ମସ୍ତକରେ ମୁକୁଟ କୁଣ୍ଡଳ, କେତେ ସୁନ୍ଦର ସୁନ୍ଦର ରତ୍ନମାଳ, ଅତ୍ୟନ୍ତ ସୁଶୋଭିତ ପୋଷାକ ଦ୍ୱାରା ଯିଏ ସୁସଜ୍ଜିତ, ସେ ଦୁଇ ଜଣ ଦିବ୍ୟ ପୁରୁଷ ଉଠିକି କଣ କଲେ, ତାଙ୍କୁ କୃଷ୍ଣଙ୍କୁ ବହୁତ ବାର 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 ବହୁତ ପ୍ରଣାମ କଲେ, ଆଉ ବହୁତ ସ୍ତୁତି କଲେ, କୃଷ୍ଣଙ୍କର ସବୁ ସ୍ତୁତି ବହୁତ ଗୁଣଗାନ କଲେ ତାଙ୍କର, ଆଉ କରିକି ଆଉ କୃଷ୍ଣଙ୍କ ଆଶୀର୍ବାଦ ନେଇକି କୃଷ୍ଣଙ୍କ ଦ୍ୱାରା ମୁକ୍ତି ପ୍ରାପ୍ତ ହେଇକି ପୁରା ଉତ୍ତର ଦିଗକୁ ଚାଲିଗଲେ। ଇଏ କହୁଛନ୍ତି କଣ, ଏତେ ସ୍ତୁତି କୃଷ୍ଣ କରିକି ଏତେ ବାରମ୍ବାର ପ୍ରଣାମ କଲେ, ପାଗଳା ଇଏ ଗୋଟେ ଇଏ ଛୁଆ ଇଏ ଗଛ ଉପାଡ଼ି କଲେ, ଏଇଟା ପାଗଳଙ୍କ ଛୁଆ ଗୁଡାକ ଯେମିତି କଣ, ବେଳେବେଳେ କିଛି ନାହିଁ, ତୁ ଯଦି ଏଣୁସେଣୁ ଟିକେ ପଚାରିଦେବୁ ସେ କଣ ନାହିଁ କଣ କହିବେ ତା ଠିକ ନାହିଁ। ସେ କହିଲେ ଏଇଟା ପ୍ରାୟ କେବଳ ପିଲାଙ୍କର କେବଳ ପ୍ରଳାପ ଛଡ଼ା ଆଉ କିଛି ନାହିଁ, ଶିଶୁମାନଙ୍କର ସ୍ୱାଭାବିକ କଳା। ତ ବାବା ସେଠୁ କଣ କଲେ, କହିଲେ ଛାଡ଼ ଆଙ୍କ କଥା, ଯାହା ବି ଯେମିତି ଯୋଉ ଭାବେ ଉପୁଡ଼ି ଯାଇଛି ଯାଇଛି, କିନ୍ତୁ ବହୁତ ଅମଙ୍ଗଳ ହୁଏ, ତ କେହି ଏଇଭଳିଆ ବହୁତ ବହୁତ ରାକ୍ଷସ ମାନେ ଆସିକି ବହୁତ କିଛି କରୁଛନ୍ତି, ଯେମିତି ଶକଟାସୁର ଅଦୃଶ୍ୟରେ ଆସିକି ବହୁତ କିଛି ତୃଣାବର୍ତ୍ତ ବହୁତ କିଛି କରୁଛନ୍ତି, ସେମିତି କିଛି ଗୋଟେ ଅଘଟଣ ଆଜି କେହି ଅସୁର ଦ୍ୱାରା ନିଶ୍ଚିତଟା ସଂଘଟିତ ହେଇଛି। ସେ ଭାବିକି ନନ୍ଦ ବାବା କଣ କଲେ, ସିଧା ଗଲେ ସ୍ନାନ କରିଦେ ଯମୁନାକୁ। ଯାଇକି ସ୍ନାନ କରିକି ଆସି କଣ କଲେ ବ୍ରାହ୍ମଣ ମାନଙ୍କୁ ଡାକିଲେ, ମାଧେଇକି ଡାକିକି କଣ କଲେ ନା ସବୁ ବ୍ରାହ୍ମଣଙ୍କୁ ମାଙ୍ଗଳିକ ସ୍ତୁତି କଲେ। ଯଦି କିଛି ଅମଙ୍ଗଳ ହେଇଯାଇଥିବ, କିଛି ପିଶାଚ ରାକ୍ଷସ ମାନଙ୍କର କିଛି କୁଦୃଷ୍ଟି ପଡ଼ିଯାଇଥିବ, ସେ ମାଙ୍ଗଳିକ ସ୍ତୁତି କଲେ। ମାଙ୍ଗଳିକ ସ୍ତୁତି ଯେତେବେଳେ କଲେ ତ ମାଙ୍ଗଳିକ ସ୍ତୁତିରେ ପ୍ରସନ୍ନ ହେଇକି ସନ୍ତୁଷ୍ଟ ରହିଲେ। ତାପରେ କଣ କଲେ ଯେ ଭଗବାନ ସକାଳେ ଯେତେବେଳେ ଘରକୁ ଫେରିଲେ, ଯଶୋଦା ମା ତ ଘରକୁ ପଳେଇଛନ୍ତି, ତ ଭଗବାନ କୃଷ୍ଣ କଣ କଲେ ନା ନନ୍ଦବାବା ସହିତ ସ୍ନାନ କରି ଆସିକି ଭୋଜନ କଲେ, ନନ୍ଦବାବାଙ୍କ ପାଖରେ ହିଁ ରହିଲେ, ଆଉ କୁଆଡେ ଗଲେନି କି କାହା ପାଖକୁ ଗଲେନି। ସାରା ଦିନ ମା ଯଶୋଦା ତାଙ୍କର ଘରେ ଯେ ପଶିକି ରହିଲେ, ଆଉ ସେଦିନ ଘରୁ ବି ଆଉ ଲଜ୍ଜାରେ ମୁହଁ ଦେଖିବା ପାଇଁ ବାହାରକୁ ବାହାରିଲେନି, ନନ୍ଦବାବାଙ୍କ ସାମ୍ନାକୁ ବି ଆସିଲେନି। ପୁଅ ସାମ୍ନାକୁ ତ ଦୂରର କଥା, ନନ୍ଦବାବାଙ୍କ ସାମ୍ନାକୁ ବି ଆସିଲେନି। ଯେତେବେଳେ ନ ଆସିଲେ ତ କଣ କରିବେ, ତ ଯେତେବେଳେ ଏଇ କରି କରି ଦିନ ଚିଲିଗଲା, ମଧ୍ୟାହ୍ନ ପ୍ରସାଦ ପାଇସାରିଲେ, ଗୋଧୂଳି ହେଇଗଲା। ଗୋଧୂଳି ହେବା ଦ୍ୱାରା ପରେ କଣ କଲେ ନା ଭଗବାନ ଶ୍ରୀକୃଷ୍ଣ ନନ୍ଦବାବାଙ୍କ ସହିତ ତାଙ୍କ ଗୋଶାଳାକୁ ଗଲେ। ଗୋଶାଳାରେ ଗୋଧୂଳିରେ ସମସ୍ତ ଗାଈମାନଙ୍କର ମାନେ ଏକଦମ ଯୋଉ ଧୂଆଁ ହଉଥାଏ ପୁରା ଗରମ ଗରମ, ସେଠି ଦୁଗ୍ଧ ପାନ କଲେ, ଆଉ ତ ମାର ଦୁଗ୍ଧ ମିଳିବନି ତ ପାନ କଲେ। ଏଇ ଯେତେବେଳେ ରାତି ହେଲା ଘରକୁ ଫେରିଲେ, ସଖା ମାନଙ୍କୁ ସଙ୍ଗରେ ସବୁ ବୁଲିଲେ, ଗୋଶାଳା ବହୁତ ଖେଳକୁଦ କଲେ କରି ରାତିରେ ଯେତେବେଳେ ଫେରିଲେ, ରାତ୍ରି ଆହାର ଯେତେବେଳେ ହବ, ତ ସେତେବେଳେ ପର୍ଯ୍ୟନ୍ତ ଆକ୍ଚୁଆଲି ରାତି ପର୍ଯ୍ୟନ୍ତ ମା ଯଶୋଦା ସେଦିନ ସାରା ଦିନ ଆଉ ଏତେ ଦୁଃଖ ହେଇଯାଇଛନ୍ତି ପୁଅକୁ ବାନ୍ଧିବାରେ, ଆଉ ସାରା ରାତି ପର୍ଯ୍ୟନ୍ତ ସେ ସକାଳଠୁ କିଛି ବି ଖାଇନାହାନ୍ତି କି ପିଇନାହାନ୍ତି, ପୁରା ବହୁତ ଦୁଃଖରେ ମାନେ ମର୍ମାହତ ହେଇଯାଇଛନ୍ତି, କାନ୍ଦୁଛନ୍ତି ବହୁତ। ତ ଏଇ କରିକି କଣ କଲେ ନା ଯେତେବେଳେ ପହଞ୍ଚିଲେ ମାନେ ରାତିରେ, ରାତି ହେଇଛି, ସେଠି ନନ୍ଦବାବା ତାଙ୍କୁ କହୁଛନ୍ତି, କୃଷ୍ଣଙ୍କୁ କହୁଛନ୍ତି କି ବାବା, ଯେତେବେଳେ ଜାଣିଲେ ଯେ ମା ଯଶୋଦା ଖାଇନି, ତ ସେତେବେଳେ ନନ୍ଦବାବା କହୁଛନ୍ତି ବାବା କହ୍ନେୟା ମା ପାଖକୁ ଯିବୁ, ନା 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 ଆଉ ମୁଁ କେବେ ମା ପାଖକୁ ଯିବିନି, କଦାପି ଯିବିନି ମା ପାଖକୁ, ପୁରା ଟୋଟାଲ ମନା କରିଦେଇଛନ୍ତି, ମୁଁ ଆଉ କେବେ ମା ପାଖକୁ ଯିବିନି। କହିଲେ ଆଚ୍ଛା ହଉ ମା ପାଖକୁ ଯିବୁନି, ତ ସ୍ତନପାନ କେମିତି କରିବୁ, କାହା କ୍ଷୀର ଖାଇବୁ? ତାହେଲେ କହିଲେ କାହିଁକି, ମୁଁ ଗାଈ କ୍ଷୀର ଯୋଉ ଦୁହଁଛନ୍ତି ଦୁହିଁକି ସାହା ସାଙ୍ଗରେ ଚିନି ମିଶେଇକି ଫେଣ୍ଟିକି ପିଇଦେବି, ଗାଈ କ୍ଷୀର ଚିନି ମିଶେଇକି ପିଇଦେବି। କହୁଛନ୍ତି ଠିକ ଅଛି, ଯଦି ସେତେବେଳେ ତ ଚିନି ନଥିଲା ମିସ୍ତ୍ରୀ, ଏବେ ସିନା ଚିନି ଯାଇ ହଉ, ତ ସେଇ ସାଙ୍ଗରେ ପିଇଦେବି। କହୁଛନ୍ତି ଆଚ୍ଛା, ତ ତୁ କାହା ସାଙ୍ଗରେ ମାନେ ତୁ କାହା ସାଙ୍ଗରେ ଖେଳିବୁ, କାହିଁ ବାବାଙ୍କ ସାଙ୍ଗରେ ଖେଳିବି, ବାବା କାହା ସାଙ୍ଗରେ ଶୋଇବୁ ନା, ବାବାଙ୍କ ସାଙ୍ଗରେ ଖେଳିବି, ଯାହା କରିବି ବାବାଙ୍କ ସାଙ୍ଗରେ କରିବି, ଆଉ କାହା ପାଖ 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 ପାଖକୁ ଯିବୁନି, ନା ଆଉ କାହା ଆଉ କାହା ସାଙ୍ଗକୁ ଯିବିନି। ଆଚ୍ଛା ରୋହିଣୀ ମା ତା ପାଖକୁ, ନା 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 ରୋହିଣୀ ମା ନା ଧଳାଳୁ କାନ୍ଦିଲେ କୃଷ୍ଣ, କହିଲେ ରୋହିଣୀ ମା ପାଖକୁ ଆଉ ଯିବିନି, କାନ୍ଦିଲେ କଣ ପାଇଁ, ମୁଁ କେତେ ଡାକିଛି ତାକୁ ଆଜି, ସେ ମତେ ଛାଡ଼ି ଦେଇକି ତାର କୁଆଡେ ଯେ ଗଲା, ଆଜି ମତେ ନେଇକି ଗଲାନି ସାଙ୍ଗରେ, ଇଏ ମତେ ମାରିଲା ମା, ମୁଁ ଆଉ କଦାପି ତା ପାଖକୁ ରୋହିଣୀ ମା ପାଖକୁ ବି ଯିବିନି। କେତେ ବନ୍ଧା ହେଲା ବେଳେ ଡାକିଛନ୍ତି ନା ବହୁତ, ମା ଆଉ ଆସିନି, ଆଉ ନ କହିକି ବି ଆକୁ ସାଙ୍ଗରେ ନେଇନାହାନ୍ତି ଯାଇଛନ୍ତି, ସେ ମା ପାଖକୁ ବି ଯିବିନି, ମା ପାଖକୁ ଯିବୁନି। ଆଚ୍ଛା ଆଉ ତାହେଲେ କଣ କରିବୁ, ଆଚ୍ଛା ଠିକ ଅଛି, ଦାଉ ଭାଇଆ ପାଖକୁ ଯା, ଦାଉକୁ ଡାକିଲେ, ବଳରାମକୁ ଡାକିଲେ, ଆସି କାନା ହାତ ଧରିକି ନେଇଯା, କାନା ହାତ ଆସିକି ବଳରାମ ତାଙ୍କୁ ହାତ ଧରିଲେ, କୃଷ୍ଣଙ୍କୁ ଟାଣିକି ନେଲେ, ତ ସେ ହାତ ଛାଡ଼ି ଦେଇକି ଆସି ନନ୍ଦବାବୁ କୁଣ୍ଢେଇଲେ, ନନ୍ଦବାବୁ କୁଣ୍ଢେଇକି କଣ କଲେ, ପୁରା କୋଳ ରହିଲା ଆଉ ଗଲେନି। କହିଲେ ଆଚ୍ଛା ଦାଉ ପାଖକୁ ବି ଯିବୁନି, ଠିକ ଅଛି, ତାହେଲେ ଯଦି ସେଇ କଥା ହୁଏ, ସେଠୁ ମା ରୋହିଣୀ କହୁଛନ୍ତି, କହୁନ ଯେ ତ କାହିଁକି ମାଆକୁ ଏତେ କଷ୍ଟ ଦଉଛୁ, କାହିଁକି ଆଉ ମାଆକୁ ଏତେ ତୋ ମାଆକୁ ଏତେ କଷ୍ଟ କାହିଁକି ଦଉଛୁ, ଯେତେବେଳେ ତୋ ମାଆକୁ ଏତେ କଷ୍ଟ ଦଉଛୁ, ତ ସେଠୁ ବାବା କହୁଛନ୍ତି ଯୋଉ ମା ତତେ ଏତେ କଷ୍ଟ ଦେଇଛି ତ ରହ ତାକୁ ଦଉଛି, যে কি কোন কল নন্দবা মিছরে যিমি ছুয়াকু যে মারদেলা কোন করন্তি তাকু ওটা শুধু মিছরে চাপড় মারদে তাক মারদেলি নন্দবাবা মিছরে কৃষ্ণ মাকু মারছি বলি কই কি যেতলে হাত উঠিন তো যাও তো মাকু মারিম হাত যেতলে উঠান্তি মানে মা তো দূররে সে তো ঘরে বসি রকিন মাবাঙ্কু বি মুহ দেখো নান্তি তো ইয়ে হাত উঠিলে উঠুন তো সেই তোতে মারছি না তো মা যাও তো মাকু মারিবি তো হাত উঠি না 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 মাকু মার না যেতলে বুঝি পারলে মাকু মারিয়া পাই মনা করছেন হাত ধরনেলে কৃষ্ণ বাবাঙ্কর তো সেতবেলে কোণ হয়েছি না তো নন্দ বাবা বুঝি পারলে যে মা প্রতি অন্তরে দরদ অছি অছি জানলে তো সে নন্দ বাবা মৃদু হসি কলে ঠিক অছি তো গোটে কাম কলে হব যে এই মা মারিছি না তেণুকরি আকু তো পিটিবু নেই কৌছু তো কিন্তু তো জানছু না তু যা তু খাই তো মা তোতে মারছি বলে আজ সারাদিন এপর্যন্ত খাইনি আর তু যে তো মা পাখু নজিবু না তো মা কালিকি আর বঞ্চি নথিব কালিকি তো মা মরি যাইথিব তবে না তো মা কালিকি মরি যাইথিব নন্দ বাবা এ কথা কই দিলে দিলে কৃষ্ণকর কান্দ আরম্ভ হয়ে গেল মা মরিযিব শুনলা বেলা কৃষ্ণকর কান্দ আরম্ভ হয়ে গেল সাঙ্গে সাথে মো মা পাখু নিয়ে যাও মতো এবে মো মা পাখু মতো নিয়ে চাল সেটু মা পাখু যেতে নিয়ে গলে তো সেটু পৌঁছলে মো মা কোটি মো মা কোটি কই মাঙ্ক কম কলে উৎকণ্ঠা বহুত উৎকণ্ঠা মা কু পাইবার একচুয়ালি ভগবান এই বিধাতাঙ্কর এইভাবে মার প্রেমরে এত বন্ধা সেই মনা করলে সেই মার মারিবা কথা কহিলা বেড়ে বহুত কষ্ট মা মরিযা কথা শুনলা বেড়ে সাংে সাংে পড়ি সব দুঃখ চাল যাইছি ভগবান শ্রীকৃষ্ণ সাংে সাংে কম কলে মা পাখু যাইকি একদম রোহিণী মা কোলকু গলে রোহিণী মা কহিল মো মা পাখু নিয়ে যাও নন্দবাবি যাও না নন্দবাবি কি নিয়ে গলে নি তো রোহিণী মা নেই গলে যশোদা মা পাখু যাইকি মা যশোদা সে কম মানে পুরা গলা কুন্ডে কি কৃষ্ণ পুরা মা সহ পুরা একদম পূর্ব ভাড়া মা বহুত কৃষ্ণ পাইকি বহুত কান্দিলে যে হুয়ে না জীবনে একচুয়ালি মাড় খাইবা লোক বেশি কষ্ট পায়নি মারিথিবা লোক বেশি কষ্ট পায় এইটা হচ্ছে ভাল পাইবা আমি মা মানে প্রতি মা মানে কি বাপা মানে ছুঁকু চাপড়ে মারছেন ছুঁ যেত ন কান্দুছি যেত দুঃখী নেছে মা তাঠু শহে গুণ অধিক দুঃখী হচ্ছে আর কান্দুছে কম করি পরিস্থিতি অনুসারে দণ্ড দৌঁছেন কিন্তু দুঃখটা পাওছেন বেশি আর সেদিন মা বহুত তিনদিন পর্যন্ত মা যশোদা নন্দবাবা সামনা কু আসি না কৃষ্ণ কেবল সেদিন বাঁধি বলে কেবল সেটি কেন কৃষ্ণ কু যেত বাঁধি লাঠি যেতলে দেখাই দিলে কৃষ্ণ তো বহুত কান্দি মা মতে মান না তু আজ তু যা কই মানে বি বন্ধ হওয়া পূর্ব পুরা একদম মানে মাড় খাইবা এত ভয় লা যেটি রাহ ছাড়ি পার নদলে তো মাড় বা তু বাড়ি পকে দে আগে বাড়িটা পকা এতে আকুলে মা বাড়িটা পকে দে বাড়ি কু এত ভয় লা তাঁকর বাড়িটা আগে পকে দে মা কেবে কিছু বদমেশি করিবি নি যাহা কইবু সেয়া করিবি সে মানলে মা বাড়ি পকে দেলে সিনা আনি বান্ধলে কিন্তু আজ ভাল হওয়া যাই আজ অঘটন ঘটি যাচ্ছে কিন্তু অঘটনটা তো এটা ভগবান ইচ্ছা রয়েছে তো সেটু কৃষ্ণ সহ মাঙ্কর পুঁ মিলন হল তো দুই মা মানে ভগবান কৃষ্ণ মাকে পাইকি বহু প্রসন্ন হলে মা যশোদা বি বহু দুঃখী হলে পুত্র পাইকি বহু স্নেহ কলে মা এই হচ্ছে গোটে আমার মা ও ভগবান কুহযায় এই যে এইভাবে করাইবা যশোদা সেদিন আচার্য মানে কুহতি মা যশোদা কৃষ্ণ তো সবুদিন ভাল পাওলে কারণ মা যশোদা কৃষ্ণ ভাল পাইবার কমি অছি কি কমি তা কমি নথা কিন্তু গোটে বিচ্ছেদ পরে যে মিলন বিচ্ছেদ পরে মিলনটা যে সুখ দিয়ে বারম্বার যেত একাঠি থিবে একাঠি দিলা ভিতরে সেটা মনে হয়নি পুঁ বহু দিন গ্যাপ হল পরে যেত মিলন হবে এটা বহুত আনন্দ দিয়ে সে কথা আমার আচার্য মান প্রশ্ন করছেন মা যশোদা ভিতরে কোন সেই বাৎসল্য প্রেমর পূর্ণ পরাকাষ্ঠা নথিলা কি আজি এমিটি গোটে অদ্ভুত লীলা করা গলা কাইকি যেটি ভগবান কু বাঁধিয়া পাই পড়লা এত দৌড়িয়া পাই পড়লা এত গোটে অঘটন ঘটাইয়া পাই পড়লা কোন দরকার জয় শ্রী শ্রী রাধা গোবিন্দ গোপাল জিউ কি জয় কোন পাই হেলা না এইতি পাই হেলা যে অঘটন এভলি পাই ঘটিলা ভগবান আমা আচার্য মানে উপমা দৌছিনি সমুদ্রের সবুদিন কোন জোয়ার ভট্টা হুই নাকি হুয়ে না নাই সবুদিন জোয়ার ভট্টা হুয়ে না কিন্তু সবুদিন কোন সমান জোয়ার ভট্টা হুয়ে কি আজি অমাবাস্যা আজি কূল লঙ্ঘন করে যাই করতিব না অমাবাস্যা পূর্ণিমার যে জোয়ার ভট্টা হুয়ে সবুদিন সে হুয়ে নি ঠিক সেই ভাবে ভগবান বেড়ে বেড়ে এই ভক্তির ভক্তি রসর যে সীমা কম করতে বেড়ে বেড়ে ভক্ত দ্বারা কূল লঙ্ঘন করি পড়াইব ভগবান চাহিদি ভক্তির কূলটা লঙ্ঘন করে যাও ভক্তি রসর কূল লঙ্ঘন করা বেড়ে বেড়ে জুয়ার আসবাটা কি আনন্দদায়ক সেইটা ভক্তির জুয়ার আসু বেড়ে বেড়ে ভক্তি শিথিল হয়ে যাচ্ছে ভট্টা হয়ে যাচ্ছে পুনি ভক্তি এমিটি গোটে পরিস্থিতি বিপদ পকাউছেন ভক্ত কু যুতির ভক্ত কন করছে এত প্রগাঢ় ভাবে এত আকুল ভাবে ভগবান কু আপত্তি প্রার্থনা করছে সেইতলে তা ভক্তির সীমা টপি যাচ্ছে সেটি এই জুয়ার ভট্টা ভক্তি জীবনরে হুয়ে মাঙ্কর আউরি জুয়ার আনিবা পাই ভক্তির বাৎসল্য প্রেমর পূর্ণ পরাকাষ্ঠা তা দেখাইবা পাই এই ভলিয়া ভগবান বেড়ে বেড়ে করন্তি কেন ভগবান চাহান্তি নহলে বাৎসল্য প্রেমর পূর্ণ পূর্ণতা হবনি মাহাতুর যদি বন্ধা নহেলা ছুয়া মাহাতুর যদি মাড় ন খাইলা ছুয়া তো না মা কুই ভাল লাগিব না প্রেমর পূর্ণ বাৎসল্যতার পূর্ণ পূর্ণতা প্রাপ্তি হব হবনি সেটাই ভগবান এমতি জানিশুনি কি করান্তি এটা হচ্ছে ভগবানকর ভগবতার প্রমাণ তো কিন্তু ভগবান এমিতি জনে কৃষ্ণ লীলাটা এইভাবে মাধুর্য মণ্ডিত আউ সবু লীলার পূর্ণ যেটা আস্বাদন করিয়া বহুত কথা যাবি তো তো সেইপি আমার সত্যব্রত মুনি বারম্বার প্রার্থনা করছেন যে নম রাধিকা ওই তদীয় প্রিয়ায় নম অনন্ত লীলায় দেবায় তুভ্য যে ভগবান মতে কম করন্তু নম রাধিকা ওই সে রাধারাণী যেভাবে আপনাদের প্রতি প্রগাঢ় ভাল পাইবা মতো অনেক কম থাকে মতো সেই ভাবে করে দিও সেই ভাবে নুহে মু রাধারাণী হওয়া চাহু না মতো রাধারণী ভাইয়া করে দিও অনেক মতো রাধারণী ভাইয়া করে দিও মতো যশোদা ভাইয়া করে দিও যশোদা হওয়া দরকার না বেড়ে বেড়ে লোক ভিতরে বেড়ে ভাবনা আসে না যশোদা ভাইয়া হয়ে যাবি এটা বহু বড় ভুল যশোদা যশোদা সেকেন্ড যশোদা জীবন কেই হয়ে পার যশোদা ভাইয়া প্রার্থনা করা উচিত নু কি রাধা ভাইয়া হওয়া প্রার্থনা করা দরকার না কাহা ভাইয়া হব নি তাঁর দাস বনাই দিও কমসে কম তাঁর দাসী বনাই দিও কমসে কম এইটা প্রার্থনা তাঁক ভাইয়া এটা মর্যাদা হানি হব তাঁর ভগবান মাতৃ তো মা যশোদা ভাইয়া হবার যে ভাবনাটা আমার উচিত নুহে কমসে কম মা যশোদা সেবিকা হয়ে মতো কর যেটি কি পাখে রয়েছে আপনার সেবা করে পারি সেই গোপী মান মহাপ্রভু সেইপি কুমি গোপী ভর্তু পদকমলে দাস দাসানু দাস গোপী হওয়া সেই দাস মানকর দাস হওয়া কমসে কম প্রার্থনা করা দরকার সে তো আজি সে কথা সত্যব্রত মুনি প্রার্থনা করছেন আমার জীবনে সেইটা হওয়া দরকার সেই ভগবান পরম অচিন্ত্য ধাম চিন্তামণি ধাম সেই চিন্তামণি ধাম কু তো কেবে আমি যে তাঁকর সেবা করিয়ার শোক সুযোগ পাইবা তো সেটা তো বহু বড় পরম সৌভাগ্যর কথা তো এই প্রসঙ্গে যে আমার ভগবান এই লীলার সর্বশ্রেষ্ঠতা প্রতিপাদন করি ভগবান স্পেশালি ব্রজ লীলার তো থেকে কৌলি রাধাষ্টমী বোধ কেউ কাণে যে বেড়ে বেড়ে রাধারাণী কোণ সবু ক্ষেত্রে ভগবান ব্রজর কত প্রসিদ্ধ চোর চৌরাগ্রগণ্য অষ্টকম অই চৌরাগ্রগণ্য অষ্টকম আমার কেউ সময় গা হোলা ইয়ে পুরুষোত্তম মাসরে प्रति पुरुषोत्तम मास जो पढ़े पुरुषोत्तम मास रे यही गान हुए चोराग्र गण्य पुरुषोत्तम ते भगवान सेभळे जने जाकु चोर 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 एटा चोरी करिजो सेटा चोरी करिजो सेटा करि चोर कहिला माने हमकु जदि कह जाय कोन हो हमकु जे चोर कहि दबो केते शौक लागु जी ना एकदम ता वंश उद्धार कर दवा जदि सांग चोर के कहि देलाम किंतु भगवान को जदि के चोर कहू केते पूरा माने सब चोर 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 आपण सब चोरर चोर रियली संसार से ना नै आमे केते बडो चोर आमे भी चोर दुनिया रे भलटा किए कि आम के भल नुहत तो से हाँ श्रेष्ठ चोर से ब्रजे प्रसिद्धम नवनीत चोरम ब्रजर प्रसिद्ध से नवनीत चोर तो पांच मिनट साढ़े आठ सारी दवा तो हाँ ब्रजे प्रसिद्ध ओ सेवा अच्छी ताले ठीक अच्छे ठीक अच्छे तो से भगवान को चोर बोली स्तुति करी भक्त पाई जा चोर स्तुति करी कल गोवर्धन पूजा समस्त मन रखिए किए बोलिए नहीं कल समस्त आसवे तो कल तो जेहेतु गिरिराज महाराज कल पूजा उत्सव भगवान श्रीकृष्ण तिथि पूजा करमें भी समस्त गिरिराज को पूजा करा कृष्ण निजे आचरण करके पूजा करके शिखी देखी जा तो कल तो से विषय तो कथा कीर्तन आ महाप्रसाद गोवर्धन पूजा कल व्रत ना कल घर जा व्रत करके सका प्रसाद पाई उपवास ना कि जो प्रसाद कल गिरिराज एम भगवान जमी आप मस दही बंद बंद क्षीर बंद रोचना कि चरणामृत दही क्षीर मिशुने कि किंतु चरणामृत दोष युक्त नुहटा कौन सी भगवान सह युक्त जो सेटा दोषाव नुह स्पेशली गोवर्धन पूजा एमती गोटे उत्सव जो दिन कि आप गोवर्धन पूजा भगवान को अर्पित विशेष उत्सव अर्पित प्रसाद पाइबे से व्रत भंग करेनि आप व्रत नष्ट हवनि तो से तो कल हम तो आउ दिन आम ब्रजे प्रसिद्धम नवनीत चोर पूर्णता व्याख्या करिया भगवान कौन करती एत बड़ चोरी कर लोकर तो कल के बालेश्वर बोले हो तो तदे आम तीन दिन दामोदर कथा शुणिले तीन दिन भितर ए दामोदर लीलू कौन आम शिक्षा पाइले जे जे शुण तीन दिन सारा जे गोटे दिन ताभर आपण मैंने कहतु सारांश भगवान को यह गोटे अद्भुत लीला तो ये दामोबंधन लीला जे भगवान है कि कम कले आपण मैंने शिक्षा कहे मुझे कौन कौन मुझे टीके कह कहतु आपण मैंने कौन शिखिले किए कौन दामोबंधन लीला कौन यार शिक्षा अच्छे किए कह हाथ उठा जन जन नामचारी प्रभु कौन हाँ गोपाल भट्टर किसी तो शिक्षा अच्छे ना नहीं कौन कौन कहतु आप कौन किसी अनुभव है कौन 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 संसार बंधन रूप मुक्ति बंधा है कि भी समस्त को मुक्त कर भगवान तो आउ किए कौन
भगवान को बदनाम चोर
ବଦମାନ ବଦନାମ ନୁହେଁ ଆକ୍ଚୁଆଲି ଏଇଟା ସ୍ତୁତି। ଭଗବାନ ସବୁର ଉର୍ଦ୍ଧ୍ୱରେ ନା, ଆମ ପାଇଁ ହଁ ଆମେ ଆମକୁ ଚୋର କଲେ ବାଧୁଛି। ଭଗବାନ ହେଉଛନ୍ତି ନିନ୍ଦା ପ୍ରଶଂସାରେ ସବୁର ଉର୍ଦ୍ଧ୍ୱରେ। ଭଗବାନ ହେଉଛନ୍ତି ସନ୍ଥ, ହେଉଛନ୍ତି କ'ଣ ଜଣେ ସାଧୁ, ସାଧୁ ସିଏ ହେଉଛନ୍ତି ଯାହା ପାଖରେ ନିନ୍ଦାଟା ଯେମିତି ସ୍ତୁତିଟା ସେମିତି। ପାପ ଯାହା ପୁଣ୍ୟ ସେୟା, ସୁଖ ଯାହା ଦୁଃଖ ସେୟା, ଦିନ ଯାହା ରାତି ସେୟା, ଶୀତ ଯାହା ଗ୍ରୀଷ୍ମ ସେୟା। ସନ୍ତୁଷ୍ଟମ ସତତମ ଯୋଗୀମ ଯତନ୍ତସ୍ତ ଦୃଢ଼ ପ୍ରତା। ଯିଏ ଭଗବାନଙ୍କୁ ଆଶ୍ରୟ କରିଛି ତାର ଏ ସଂସାର ବହୁତ ହେଉଛନ୍ତି ପାପ ପୁଣ୍ୟ ସୁଖ ଦ୍ୱନ୍ଦ୍ୱ, ସୁଖ ଦୁଃଖ ଦ୍ୱନ୍ଦ୍ୱ ମୋହ ଶୀତ ଗ୍ରୀଷ୍ମରେ କ'ଣ ଯାଏ ଆସୁଅଛି, ଆତ୍ମାର କିଛି ସମ୍ପର୍କ ନାହିଁ। ଭଗବାନ ତାର ଉର୍ଦ୍ଧ୍ୱରେ, ସେ ସତ୍ୟଗୁଣର ସମସ୍ତ ଗୁଣର ଉର୍ଦ୍ଧ୍ୱରେ। ଏ ଦେଖନ୍ତୁ ଦାମୋଦର ଲୀଳାରେ ଭଗବାନଙ୍କର ଏଇ ଯେଉଁ ଲୀଳା, ଭଗବାନ କାଲି କହୁଥିଲା ଭଗବାନଙ୍କର ଭଗବତ୍ତାକୁ କୋଉଟା କୋଉଟା ହ୍ରାସ କରିଛି, ଯୋଉଟାକି ଭଗବାନ କି ଏଭଳିଆ କର୍ମ ଏଭଳିଆ କାର୍ଯ୍ୟ କରିବା। ଭଗବାନ ପାଖରେ ଭଗବାନ ରାମ କେବେ କରୁନାହାନ୍ତି, ଭଗବାନଙ୍କ ରାମଙ୍କ ନାଁରେ କେବେ ଅଛି ମର୍ଯ୍ୟାଦା ହାନିର ଶୁଣିଛନ୍ତି ଦେଖିଛନ୍ତି, ଗୋଟେ ପରେ ଦୁଇଟା ସ୍ତ୍ରୀ ବିବାହ ହବାର ଠିକୁଟି ଦେଖିଛନ୍ତି ଭଗବାନ ରାମଙ୍କର ମର୍ଯ୍ୟାଦା ପୁରୁଷୋତ୍ତମ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଲୀଳା ମର୍ଯ୍ୟାଦା ପୁରୁଷୋତ୍ତମ ନୁହେଁ, ଲୀଳା ପୁରୁଷୋତ୍ତମ। ସେ ପ୍ରତି ଏତେ ପଦ ଯିଏ ଯାହା ପ୍ରାର୍ଥନା କରିଛି ସେଇଟା ଦେଇଛନ୍ତି, କୋଉଟାକୁ ବାକ୍ୟ ରଖିନାହାନ୍ତି। ଏଇଠି କ'ଣ କ'ଣ ତାଙ୍କର ହାନି ହଉଛି ସେଇଟା କହୁଛି। ଏକରେ ଭଗବାନଙ୍କର ଗୋଟିଏ ନାଁ ହଉଛି ଆତ୍ମାରାମ, ଆତ୍ମାରାମ ନା ଭଗବାନ ରାମ ହଉଛନ୍ତି ଆତ୍ମାରାମ। ଆତ୍ମାରାମ ମାନେ ଯେ ଆତ୍ମାରେ ଆନନ୍ଦ ପାଆନ୍ତି, ସେଥିପାଇଁ ସାଧୁ ସନ୍ଥ ମାନଙ୍କୁ କୁହାଯାଏ ଆତ୍ମାରାମ, ଆତ୍ମାରେ ଆନନ୍ଦ ପାଆନ୍ତି। ଯେହେତୁ ଆତ୍ମାରାମଙ୍କ ସହିତ ଏଇ ଯୁକ୍ତ ଆତ୍ମା, ତାଙ୍କୁ କେବେ ଶାରୀରିକ ସାଂସାରିକ ସୁଖ ଦୁଃଖ ଦ୍ୱାରା ସେ କେବେ କୌଣସି ଦ୍ୱାରା ସେ ପ୍ରଭାବିତ ନୁହନ୍ତି। ତ ଆତ୍ମାରାମ ହେଇକି ବି ଯେ ଆତ୍ମାରେ ଆନନ୍ଦ ପାଉଛନ୍ତି, ତାଙ୍କୁ ପୁଣି ଆପ୍ତ କାମ ଯାହାର ସାଂସାରିକ କୌଣସି କାମନା ନାହିଁ, ଆତ୍ମାର ଯେଉଁ କାମନା କେବଳ ଭଗବାନଙ୍କୁ ପାଇବା, ଭଗବାନ ସ୍ୱୟଂ ପରମବ୍ରହ୍ମ, ସିଏ ପରମବ୍ରହ୍ମଙ୍କର ପୁଣି ସଂସାରରେ କ୍ଷୁଧା ତୃଷ୍ଣା ଆସିବ କେଉଁଠୁ? ପରମବ୍ରହ୍ମଙ୍କର କ୍ଷୁଧା ତୃଷ୍ଣା ଅଛି କି? ଅଛି ଭଗବାନଙ୍କୁ ଭୋକ ଶୋଷ ହୁଏ ରାଧା ଗୋବିନ୍ଦ ଗୋପାଳ ଯିବୁ କି? ଅଛି କି ଭଗବାନଙ୍କର ଭୋକ ଶୋଷ ନାହିଁ? ସେ ମାନେ ପରମବ୍ରହ୍ମ ସ୍ୱୟଂ, ସେ ଆପ୍ତ କାମ, ସେ ସବୁକିଛି ହେଇକି ବି ଆହୁରି କଣ ତାଙ୍କ ପାଖରେ ଦେଖାଲା? ଦେଖନ୍ତୁ କଣ ଦେଖାଗଲା, ସେ କ୍ରୋଧ। ଭଗବାନ ଯଦି ସବୁର ଉର୍ଦ୍ଧ୍ୱରେ, ଯିଏ ସବୁ ଗୁଣର ଉର୍ଦ୍ଧ୍ୱରେ, ତାଙ୍କ ପାଖରେ ରଜଗୁଣ ଆଇଲା, ସେ କ୍ରୋଧରେ ରାଗିଲେ, ଲୋଭ ହେଲା, ଖାଇତେ ଲୋଭ ଜାଗିଯାଇଛି, ମା ତାଙ୍କୁ ତଳେ ଥୋଇଦେଲେ ବୋଲି ରାଗ ହେଇଗଲା, କ୍ରୋଧ ହେଇଗଲା। ତ କେତେ ବିଗୁଣ ଦେଖାଯାଉଛି, ମୁଁ କହୁଥିଲି ସେ କଥା କାଲି, ଯିଏ ଯୋଉ ଭଗବାନଙ୍କୁ କେହି ସଂସାରରେ ମନରେ ଧରି ହଉନି। ମୁଁ କାଲି କହୁଥିଲା କେତେ ବର୍ଷ ଆମକୁ ଲାଗିଲାଣି, ମୁନି ଋଷିମାନଙ୍କୁ ଲକ୍ଷ ଲକ୍ଷ ବର୍ଷ ତପସ୍ୟା କରୁଛନ୍ତି, ତା ମନରେ ବି ଧରିପାରୁନାହାନ୍ତି। କମଚେ ମନଟା ସ୍ଥିର ହେଇଯିବ, ଏକାଗ୍ର ଭାବେ ଭଗବାନ ପାଖରେ ଲାଗିକି ରହିବ, କେବେ ବିଚଳିତ କି ଯିବନି, ତା ବି ହଉନି, ମନରେ ଧରି ହଉନି। ତାକୁ ପୁଣି ଦୌଡ଼ିକି ମା ଯଶୋଦା ଧନୁଛନ୍ତି। ଯିଏ ସଂସାରରେ ସ୍ୱୟଂ ସବୁ ନୃସିଂହ ରୂପ ଯିଏ ଧାରଣ କରୁଛନ୍ତି, ଯାହାକୁ ଦେଖିକି ସବୁ ସବୁ ଡରୁଥିଲେ, ଯୋଉ ଭଗବାନ ନୃସିଂହଦେବ ହିରଣ୍ୟକଶିପୁକୁ କୋହଳି ଭାବେ ଧ୍ୱଂସ କଲେ, ସିଏ ଯିଏ ଭୟର ଭୟ କାଳର କାଳ ମହାକାଳ, ଯିଏ ସିଏ ଗୋଟେ ବାଡ଼ି ଦେଖିକି ଦୌଡ଼ୁଛନ୍ତି ନା, ଭୟରେ କାନ୍ଦୁଛନ୍ତି ନା, ମା ମୋତେ ମାର ନା ବାଡ଼ି ପକେଇ ଦେ, ମାନେ କି ଆଶ୍ଚର୍ଯ୍ୟ କଥା ଲାଗୁଛି ନା ନା, ଯିଏ ଚିନ୍ତା କରୁଥିଲେ ଯାହାକୁ ଧରିବା ଧରି ହବ ନାହିଁ ସେ ଧରା ଦଉଛି, ମନରେ ଧରି ହବନି ସେ ହାତରେ ଧରା ପଡୁଛି, ଯିଏ ଯାହାକୁ କେହି ଭୟ କରନ୍ତିନି ସେ ଗୋଟେ ଭୟ ପାଉଛନ୍ତି, ଆଜି ଗୋଟେ ବାଡ଼ିଟେ ଦେଖିକି ଭୟ କରି ଦୌଡ଼ି ପ୍ରାଣ ବିକଳରେ ପଳଉଛନ୍ତି। ତ କେମିତି ଆଇଲା, ଯିଏ ପରଶୁରାମ ହେଇକି କହୁଥିଲେ ନା କାଲି, ପରଶୁରାମ ହେଇକି ପୃଥିବୀ ଏକୋଇଶ ଥର ପୃଥିବୀକୁ ନିକ୍ଷତ୍ରିୟ କରିଦେଲେ, ସେ ପୁଣି କାହାକୁ ଡରିବେ ଦୁନିଆରେ, ତାଙ୍କଠୁ ଶ୍ରେଷ୍ଠ ଅଛି କି ଦୁନିଆରେ? କେହି ନାହିଁ, ସବୁଥିରେ ଯିଏ ଶ୍ରେଷ୍ଠ, ତାଙ୍କର କିଛିର ଅଭାବ ନାହିଁ, କିଛିର ଲାଳସା ନାହିଁ, ସବୁଥିରେ ସେ ପୂର୍ଣ୍ଣ। ତା ସତ୍ତ୍ୱେ ବି ଏଇ ଯୋଉ ଭଗବତ୍ତାର ଗୁଣ ହ୍ରାସ ଲୋକ ସେଇଥିରେ ଲୋକ ବୁଝେ କୃଷ୍ଣ କ'ଣ, ସେଇଥିରେ ଲୋକ ମାନନ୍ତି ବିଷ୍ଣୁ ଭଗବାନ, କୃଷ୍ଣଙ୍କୁ କୃଷ୍ଣ ଅବତାର ବୋଲି ଗୋଟେ ଅବତାର ଗୋଟେ କୁହନ୍ତି, କ'ଣ ଗୋଟେ ମହାଯୋଗୀ କି ମହାପୁରୁଷ ବୋଲି ଲୋକ କହନ୍ତି, କହନ୍ତି ନା ବାହାର ଲୋକମାନେ କହନ୍ତି, କେବେ ଭଗବାନ ବୋଲି ବିଶ୍ୱାସ କରିପାରନ୍ତିନି। କାହିଁକି ନା ତାଙ୍କର ଏଇଭଳିଆ ଲୀଳା ଗୁଡ଼ା ପାଇଁ, ଏଇ ଲୀଳା ପାଇଁ। କିନ୍ତୁ ଦେଖନ୍ତୁ ଭଗବତ୍ତାରେ, ବରଂ ରାମଲୀଳାରେ ଭଗବାନ ବିଭୀଷଣର ସହାୟତା ନେଇଛନ୍ତି, ୟାକୁ କୋଉ ଅସ୍ତ୍ରରେ ମାରିଲେ ହବ, ତାକୁ କୋଉ ଅସ୍ତ୍ରରେ, କୃଷ୍ଣ କାହାର ପରାମର୍ଶ ନେଇଛନ୍ତି କୋଉ ଲୀଳାରେ, କୋଉ କାହାକୁ ମାରିବା ପାଇଁ ସବୁବେଳେ ଇଏ କଲେ ଜରାସନ୍ଧ ଏମିତି ମରିବନି, ୟାର ସବୁ ସୂତ୍ର କୁହନ୍ତି ନିଜେ କୃଷ୍ଣ, କାରଣ ସେ ସବୁ ଜାଣିଛନ୍ତି। ଭଗବାନ ରାମ ଜାଣିଛନ୍ତି, କିନ୍ତୁ ଭଗବାନ ମର୍ଯ୍ୟାଦାଟାକୁ ବଜାୟ ରଖିବା ପାଇଁ ରାମ ଏମିତି କରନ୍ତି। କିନ୍ତୁ କୃଷ୍ଣ ଏଇ ବାଲ୍ୟଲୀଳା ଦେଖନ୍ତୁ କୋଉ ଭଳିଆ, ଉଠୁ ବସ ହଉଥିଲେ ଗୋପୀ ମାନେ ତାଙ୍କୁ କଣ କରୁଥିଲେ, ଉଠୁ ବସ କରଉଥିଲେ କୃଷ୍ଣଙ୍କୁ, ସମସ୍ତ ଗୋପୀ ମାନେ ତାଙ୍କୁ ଚୁମ୍ବନ ଖାଉଥିଲେ, କଣ କାହାର ଅଭିଳାଷ ପୂର୍ଣ୍ଣ କରୁନାହାନ୍ତି। ସେଥି ଏଇଠି ଗୋଟେ କୁହାହଉଛି, ଆମ ଆଚାର୍ଯ୍ୟ ମାନେ କହୁଛନ୍ତି କାହିଁକି ଭଗବାନ କି ଭଳିଆ କରୁଥିଲେ, ଯୋଉ ବିଗୁଣ ଗୁଡା ଭଗବତାର ଗୁଣକୁ ହ୍ରାସ କରିଦଉଛି କାହିଁକି କଲେ ନା, କରାର କାରଣ ହଉଛି କହୁଛନ୍ତି ଆଚାର୍ଯ୍ୟ ମାନେ, ଗୋଟେ ବହୁତ ଧନୀ ଲୋକ, ଗୋଟେ ଧନୀ ଲୋକ ପାଖରେ ବହୁତ ଧନ ଅଛି, ବହୁତ ବଡ଼ ଧନୀ, ସେଇ ଧନୀ ଲୋକ ଲୋକ କହନ୍ତି କ'ଣ, ଧନୀ ଲୋକ ହେଇଥିବୁ ନହେଲେ ଧନୀ ପାଖରେ ରହୁଥିବୁ। ତ ସେଇ ଧନୀ ଲୋକଟା କ'ଣ କରେ ଜୀବନରେ, ତାକୁ କେହି ଯଦି ଟଙ୍କେ ଚାରଣା ମାଗେ ପଇସାଟା ମାଗେ କାହାକୁ ଦିଏନି, ଏତେ କଞ୍ଜୁସ ସିଏ, ସେ କାହାର କାହାର ଗୋଟେ ଉପକାର କରେନି, ସୁଖ ଦୁଃଖରେ କାହାକୁ ଗୋଟେ ସାହାଯ୍ୟ କରେନି। ଲୋକ କ'ଣ ସେଇ ଧନୀ ଲୋକକୁ ଧନୀ ବୋଲି କହନ୍ତି, କ'ଣ କହନ୍ତି, କୃପଣ କହନ୍ତି। ସକାଳୁ ଯଦି ତା ନାଁଟା ଦେଲେ ସକାଳଟାରେ ତା ନାଁ ଧୋଇଲୁ ଗୋଟେ ସାହାଯ୍ୟ ଖାଇତେ ମିଳିବନି, ଏ କହନ୍ତି ନା, ତା ଲୋକ ଧନୀ ଲୋକ ନା ବଡ଼ ଲୋକ, ବହୁତ ଧନୀ ଲୋକ, ବହୁତ ଉପକାରୀ ଲୋକ, ଲୋକ ଖୁସି ହୁଏ। କିନ୍ତୁ ଏଇଭଳିଆ ଧନୀ ଲୋକ କେହି ଧନୀ ହୁଏ, ତା ନାଁ ଧରତେ ଲୋକ ଚାହାନ୍ତିନି, କୃପଣ କହନ୍ତି। ଠିକ ସେଇଭଳିଆ ଭଗବାନ ପାଖରେ ବହୁତ, ଭଗବାନ ହଉଛନ୍ତି ସବୁ ଗୁଣର ଅଧିକାରୀ, ଯେତେ ମହାନ ଗୁଣ ଥିଲେ ବି ଯଦି ଭଗବାନ ପାଖରେ ଗୋଟେ ବହୁତ ବଡ କୃଷ୍ଣଙ୍କ ପାଖରେ ଥିଲା କ'ଣ, ଭକ୍ତାନୁଗ୍ରହ କାତରତା, ଭକ୍ତାନୁଗ୍ରହ। ଏଇଟା କେତେବେଳେ ଆପଣ ଚାହିଁଲେ ଭକ୍ତାନୁଗ୍ରହ କାତରତା, ଚୈତନ୍ୟ ଚରିତ୍ରରେ ଏତେ ସୁନ୍ଦର କାହିଁକି ମହା କୃଷ୍ଣ ଭକ୍ତାନୁଗ୍ରହ କାତରତା ମହାପ୍ରଭୁଙ୍କ ବିଷୟରେ ଦିଆହେଇଛି, ଭକ୍ତକୁ ଅନୁଗ୍ରହ କରିବା ପାଇଁ ପ୍ରତି ମୁହୂର୍ତ୍ତରେ କାତର ହେଇକି ରହିଛନ୍ତି। ଯୋଉ ଯୋଉ ପ୍ରତିଜ୍ଞା କରିଥିଲେ, ଭଗବାନ କହିଥିଲେ ନା ମୁଁ ଅସ୍ତ୍ର ଧରିବିନି, ପ୍ରତିଜ୍ଞା ରଖିଲେ କି, କୌଣସି ପ୍ରତିଜ୍ଞା ଭଗବାନ ଶ୍ରୀକୃଷ୍ଣଙ୍କର ନାହିଁ, ସବୁ ପ୍ରତିଜ୍ଞାଙ୍କୁ ସେ ନିଜେ ଭାଙ୍ଗି ଦେଇଛନ୍ତି, କେବଳ ଭକ୍ତାନୁଗ୍ରହ କାତରତା। ଗୋଟିଏ କଥା ବା, ଭୀଷ୍ମ ଇଚ୍ଛା କଲେ ମୁଁ ବୀର ରୂପ ଦେଖିବି ଆପଣଙ୍କର, ମୁଁ ବୀର ରୂପ ଆପଣଙ୍କୁ ଅସ୍ତ୍ର ନ ଧରିଲା ପର୍ଯ୍ୟନ୍ତ, ମୁଁ ସେଇ ବୀର ରୂପଟା ନ ଦେଖିଲା ପର୍ଯ୍ୟନ୍ତ ମୁଁ କେବେ ଶାନ୍ତିରେ ମରିପାରିବିନି। ଭକ୍ତ କହୁଛି ତୁ ଅସ୍ତ୍ର ଧରିବ, ଭଗବାନ କହୁଛି ମୁଁ ଅସ୍ତ୍ର ଧରିବିନି, ଭକ୍ତ କହୁଛି ତୁମେ ଅସ୍ତ୍ର ଧରିବ। ଏଇଥିପାଇଁ କେବଳ ଭକ୍ତ ପ୍ରତି ଯୋଉ ଅନୁଗ୍ରହ, ଅନୁଗ୍ରହାମି ଭକ୍ତା ନାମ, ଭଗବାନଙ୍କର ଅବତୀର୍ଣ୍ଣଟା କେବଳ ଭକ୍ତକୁ ଅନୁଗ୍ରହ କରିବେ, ମା ଯଶୋଦାକୁ ବାତ୍ସଲ୍ୟର ପୂର୍ଣ୍ଣତା ଦେବେ, ମା ମାତୃତ୍ୱ ବରଣ କରିଛନ୍ତି, ମା ରୂପେ ସ୍ୱୀକାର କରିଛନ୍ତି, ଯୋଉଟା ବ୍ରଜରେ ଯୋଉ ଲୀଳା ନାହିଁ, ସ୍ତନପାନ ହୁଏନି, ବଦମାସି ହୁଏନି, ଏଠି କିଶୋର ଲୀଳା, ଏଠି ପୂର୍ଣ୍ଣ ଆସ୍ୱାଦନ କରିବେ, ମାକୁ ଆନନ୍ଦ ଦେବେ, କେମିତି କରିବେ, ସେଟା ପୂର୍ଣ୍ଣତା ଦେଖେଇବେ ନା ଭଗବାନ। ସେଇଥିପାଇଁ ଭକ୍ତକୁ ପାଇଁ ଭଗବାନ ତା ପାଖରେ ସବୁକିଛି, ଛୁଆ ହେବେ, ଛୁଆ ହେଇକି ପୁରା ଛୁଆ ରୁଲ୍ କରିବେ ନେଇ ତ କ'ଣ, ଅଧା ଛୁଆ ରୁଲ୍ କରିକି ଅଧା ଭଗବାନ ରୁଲ୍ କରିବେ କି, ପୁରା ଛୁଆ ହବା ପାଇଁ ପଡ଼ିବ। ସେଇଥିପାଇଁ ଭକ୍ତକୁ ଅନୁଗ୍ରହ କରିବା ପାଇଁ ଭଗବାନ ସବୁକିଛି ହେଇପାରନ୍ତି, ରାଗି ପାରନ୍ତି, ହାଣ୍ଡି ଭାଙ୍ଗି ପାରନ୍ତି, ସବୁକିଛି ଏଇପାଇଁ, କେବଳ ସେ ରସର ପୂର୍ଣ୍ଣତା କରିବା ପାଇଁ। ନହେଲେ ମା ଯଶୋଦାକୁ ଯଦି ଦେଖେଇ ଦେଇଥାନ୍ତେ ବିଶ୍ୱରୂପ, ଦେଖେଇଲେନି କି ମାଟି ଖାଉକୁ, ମା ପାଟିରେ ପୁରା ବିଶ୍ୱ ବ୍ରହ୍ମାଣ୍ଡ ଦେଖେଇଦେଲେ, ପୁଣି ସାଙ୍ଗେ ସାଙ୍ଗେ ଯୋଗମାୟା ଦ୍ୱାରା ଭୁଲେଇଦେଲେ ସବୁ ଭୁଲିଗଲେ। ଯଦି ମା ଯଶୋଦା ଜାଣିନେଇଥାନ୍ତେ, କହୁଥିଲେ ନା ଦେବକୀ ପ୍ରଥମରୁ ଜାଣିଥିଲେ ଇଏ ବିଷ୍ଣୁ, କାହିଁକିନା ତାଙ୍କ ପାଖରୁ ବିଷ୍ଣୁ ହେଇକି ପ୍ରକଟ ହେଇଥିଲେ। ମା ଯଶୋଦାକୁ ଯଦି ଦେଖେଇ ଦେଇଥାନ୍ତି ଇଏ ସ୍ୱୟଂ ଭଗବାନ ବୋଲି, ମା ଯଶୋଦାଙ୍କର ଆଉ କେବେ କୃଷ୍ଣଙ୍କ ପ୍ରତି ଭାବନା ଆଇଥାନ୍ତା, ଏଇଟା ମୋ ପୁଅ ବୋଲି ବଦମାସ ଚୋର ବୋଲି କହି ପିଟି ପାରିଥାନ୍ତେ ନା, ଆସ୍ଥା ବାତ୍ସଲ୍ୟ ପ୍ରେମର ଆସ୍ଥାନ୍ତା, ସେ ଭାବନା ଆସ୍ଥାନ୍ତା, ପୁଅ ଜ୍ଞାନ ଆସ୍ଥାନ୍ତା, ଆସିନଥାନ୍ତା ନା। ସେଇଥିପାଇଁ ଭଗବାନ ଭକ୍ତକୁ କୃପା କରିବା, ଭକ୍ତର ଇଚ୍ଛା ଗୁଡାକୁ ପୂର୍ଣ୍ଣ କରିବା ପାଇଁ ଭଗବତାକୁ ଭଗବାନ ବିନାଶ କରିକି ଭକ୍ତ ହେଇଯାଆନ୍ତି, ଏଇ ହେଉଛି କେବଳ କାରଣ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଜୟ ଦାମୋଦର ଲୀଳା କି, ଦାମବନ୍ଧନ ଲୀଳା କି, ସତ୍ୟବ୍ରତ ମୁନି କି, ଜୟ ଦାମୋଦରଷ୍ଟକମ୍ କି, ଶ୍ରୀମଦ୍ ଭାଗବତ ମହାପୁରାଣ କି, ଶୀଲ ପ୍ରଭୁପାଦ କି, ରାଧା ଗୋବିନ୍ଦ ଗୋପାଳ ଜୀଉ କି, ସମେତ ଭକ୍ତବୃନ୍ଦ କି, ଜୟ ଆଗାମୀକାଲି ଗୋବର୍ଦ୍ଧନ ପୂଜା ମହାମହୋତ୍ସବ କି, ତାଇ ଗୋର ପ୍ରେମାନନ୍ଦେ।